वासुदेवाय श्रीमद्भागवतम दशम स्कंद 64 अध्याय श्लोक 30 इत्युक्त्वा तं परिक्रम्य इत्युक्त्वा तं परिक्रम्य पादौ स्पृष्ट्वा सोमौलिनां पादौ स्पृष्ट्वा सोमौलिनां अनुज्ञान्तो विमानाग्र्य अनुज्ञान्तो विमानाग्र्य मारुहत् पश्यतां नृणां आरुहत् पश्यतां नृणां इत्युक्त्वा तं परिक्रम्य पादौ स्पृष्ट्वा स्वमौलिना अनुज्ञान्तो विमानाग्र्य आरुहत् पश्यतां नृणां इत्युक्त्वा तं परिक्रम्य पादौ स्पृष्ट्वा सुमौलिना अनुज्ञान्तो विमानाग्रम् आरुह्य पश्यतां नृणां इत्युक्त्वा तं परिक्रम्य पादौ स्पृष्ट्वा सुमौलिना अनुज्ञान्तो नाग्र्यम् आरुह्य सोमनाम् इत्युक्त्वा तं परिक्रम्य पादौ स्पृष्ट्वा सोमौलिना अनुज्ञान्तो नाग्र्यम् आरुह्य पश्यतां नृणां परिक्रम्य पादौ स्पृष्ट्वा सुमौलिना अनुज्ञातो विमानाग्रम् आरुह्य पश्यतां नृणां इत्युक्त्वा तं परिक्रम्य अनुज्ञातो विमानाग्र्यम् आरुह्यतां पश्यतां नृणां श्लोकानुवाद यह कही नृगराज भगवान श्रीकृष्ण को प्रदक्षिण कले एवं श्री भगवान के श्रीचरण से मुकुट स्पर्श कराइले विदा नेबार अनुमति प्राप्त हो नृगराजा यहीपरि यहाँ समवेत समस्त सम्मुखे एक अपूर्व दिव्य विमान रे आरोहण कले तेणु हरे कृष्ण अपस्त भक्त सज्जन बृंद मातृवृंद आपण मान गाँव भागवत कथा को स्वागत जना जाऊँ तेणु ये द्वारकार लीला चलती शुणिले किभली भाव नृग भगवान को प्रार्थना कले स्तुति कले स्तुति कले आम कल से स्तुति से आलोचना करुले भगवान को बर्तमान भगवान से विदाय ने तेणु विदाय नेबा पूर्वर भगवान को यही भाव स्तुति कर 27-30 ए 29 ए तीनोटी श्लोक भगवान से स्तुति करते आम से स्तुति विषय आलोचना करते तेणु ये कौन इति उक्त्वा यही भाव कही इति उक्त्वा तम परिक्रम्य भगवान को परिक्रमा कले ଏ ପରିକ୍ରମା ଜଣେ ପରିକ୍ରମାଟା ବହୁତ ଗୁରୁତ୍ୱପୂର୍ଣ୍ଣ ପରିକ୍ରମା, ତେଣୁ ସାଧାରଣତଃ ଏଇ ରହିଛି ଏ କଥାଟି, ବିଦାୟ ନେବା ପୂର୍ବରୁ ଜଣେ ପରିକ୍ରମା କରିବେ। ଆମେ ଦେଖିବା ଯେତେବେଳେ ଭଗବାନଙ୍କର ଲୀଳା ଚାଲିଥିଲା, ଯେ ଏ ଯେଉଁ ଭଗବାନ ଯେତେବେଳେ 3 ବର୍ଷ ବୟସରେ ହେଇଥିଲେ, ଗୋକୁଳ ଲୀଳା ଚାଲିଥିଲା। ଗୋକୁଳ ଲୀଳାରେ ଭଗବାନ ମାଆ ତାଙ୍କୁ ବାନ୍ଧି ଦେଇଥିଲେ, ଯଶୋଦା ଯଶପ୍ରାପ୍ତ ହୋଇଥିଲେ, ମା ଭଗବାନ ପୁତ୍ରକୁ ବାନ୍ଧିକି ଭଗବାନ ବାନ୍ଧିକିରି ସେ ଯଶପ୍ରାପ୍ତ ହୋଇଥିଲେ, ସେଥିପାଇଁ ତାଙ୍କ ନାଁ ହେଲା ଯଶୋଦା। ତେଣୁ ଏଇଭଳି ଭାବରେ ସେ ଦାମୋଦର ଲୀଳା ଏଇ ବର୍ଣ୍ଣନା କରାଯାଇଛି। ଦାମୋଦର ଭଗବାନ ବାନ୍ଧିଦେଲେ ଏବଂ ଭଗବାନ ବାନ୍ଧିଦେଲା ପରେ ବାନ୍ଧିକିରି ବହୁତ ଘଟଣା ତ ରହିଛି, ବାନ୍ଧିପାରିଲେ ନାହିଁ, ଯେତେ ଚେଷ୍ଟା କଲେ ମଧ୍ୟ ସେ ଦୌଡ଼ି 2 ଆଙ୍ଗୁଳ କମିଯାଉଥିଲା। ଏଇଭଳି ଭାବରେ ବହୁତ ସବୁ ଯେତେ ଯାହା ଦୌଡ଼ିଥିଲା ସବୁ ବାନ୍ଧିକିରି ମଧ୍ୟ ହେଇପାରୁନଥିଲା, କିନ୍ତୁ ଭଗବାନ କୃପାରୁ, କୃପା ଆସିତ୍ ସ୍ୱ ବନ୍ଧନେ, ଭଗବାନ କୃପା କରିକିରି ନିଜ ବନ୍ଧନରେ ସ୍ୱୀକାର କଲେ, ନହେଲେ ତାଙ୍କୁ କିଏ ବାନ୍ଧିବ? କାରଣ ତାଙ୍କର ଆଦି ନାହିଁ କି ଅନ୍ତ ନାହିଁ, ତାଙ୍କ ଭିତର ନାହିଁ କି ବାହାର ନାହିଁ, କେମିତି ବାନ୍ଧିବେ ତାଙ୍କୁ? କିନ୍ତୁ ଭଗବାନ କୃପାରୁ ଏବଂ ମାଆଙ୍କର ପରିଶ୍ରମ, ଏଇ 2 କାରଣରୁ 2 ଆଙ୍ଗୁଳ କମିଯାଉଥିଲା। ଲୀଳା ସୁଖ ଦଶମ ସ୍କନ୍ଦ ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ମା ଚାଲିଗଲା ପରେ ଭଗବାନ ସେଇ ଉଦୁଖଳରେ ଯେଉଁ ବନ୍ଧା ହେଇଛନ୍ତି ଯାଉଛନ୍ତି, ସେଇ ଉଦୁଖଳକୁ ବନ୍ଧା ସହିତ ଉଦୁଖଳକୁ ଧରିକିରି ଯାଉଛନ୍ତି। ଯାଇକିରି ଯେତେବେଳେ ଜାମଳା ଅର୍ଜୁନ ବୃକ୍ଷ 2 ସେଇଠି ରହିଥିଲେ ତାଙ୍କର ଅଗଣାରେ, ନନ୍ଦ ମହାରାଜଙ୍କ ଅଗଣାରେ 36,000 ବର୍ଷ ଧରିକି ସେ ଅଗଣାରେ ସେ 2 ବୃକ୍ଷ ରହିଥିଲେ। ଏମାନେ ହେଉଛନ୍ତି ମଣିଗ୍ରୀବ ଏବଂ ନଳୀକୁବେର, କୁବେରଙ୍କର 2 ଜାଁଳ ସନ୍ତାନ। ତେଣୁ ଭଗବାନ ସେହି ବୃକ୍ଷ ମୂଳରେ କେତେ ଲୀଳା କରିଛନ୍ତି, କେତେ ଲୁଚକାଳି ଖେଳିଛନ୍ତି ଭଗବାନ, ସେଇ ଅର୍ଜୁନ ବୃକ୍ଷକୁ ଧରିକିରି ଆଲିଙ୍ଗନ କରିକିରି ଲୁଚକାଳି ଖେଳିଥିଲେ ଭଗବାନ, ଅନେକ ଲୀଳା କରିଛନ୍ତି ସେଇଠି, କେତେ ଭାଗ୍ୟ ତାଙ୍କର। ତେଣୁ ସେଇଠି ଯେତେବେଳେ ସେଇ ଉଦୁଖଳ ସେଇ ବୃକ୍ଷ 2 ମଝିରେ ପ୍ରବେଶ କରିକିରି ସେ ଉଦୁଖଳଟି ରହିଗଲା, ଆଉ ଗଲା ନାହିଁ। ତେଣୁ ଭଗବାନ ଟିକିଏ ସାମାନ୍ୟ ଭାବରେ ଟିକିଏ ଜୋରରେ ଟିକିଏ ଟାଣିଦେଲେ, 3 ବର୍ଷର ବାଳକ ସିଏ, ଟାଣିଦେଲେ ଯେତେବେଳେ ଏ ଯେଉଁ ବୃକ୍ଷ 2 ରହିଛି ଆକାଶ ଛୁଉଁଥିଲା ସେ ବୃକ୍ଷ, 1000 ହାତୀ ଆଣିକରି ଲଗେଇଲେ ମଧ୍ୟ ତାକୁ ଉପାଡ଼ି ପାରିବେ ନାହିଁ, କିନ୍ତୁ ସେହିଭଳି ଭାବରେ ଭଗବାନଙ୍କର ଟିକିଏ ସାମାନ୍ୟ ଭାବରେ ଟାଣିଦେଲେ ସେ 2 ବୃକ୍ଷ ଉପୁଡ଼ି ପଡ଼ିଲା। ତେଣୁ ଯେତେବେଳେ ଉପୁଡ଼ି ପଡ଼ିଲା ସେତେବେଳେ ମଧ୍ୟ ସେଇଠୁ ସେ 2 ବାହାରିଲେ, ନଳ କୁବେର ଏବଂ ମଣିଗ୍ରୀବ, ଇଏ ହେଉଛନ୍ତି କୁବେରଙ୍କର 2 ଜାଁଳ ସନ୍ତାନ। ତେଣୁ ସେ ଭଗବାନ ସ୍ତୁତି କରିକି ସେ ବିଦାୟ ନେଉଛନ୍ତି, ତାଙ୍କୁ ପରିକ୍ରମା କଲେ। ଆମେ ବହୁତ ସ୍ଥାନରେ ଦେଖିବା ପରିକ୍ରମା କରିକି ଯାଉଛନ୍ତି, ବିଦାୟ ନେଉଛନ୍ତି। ତେଣୁ ଏଇ 2 ଯେତେବେଳେ ଭଗବାନ ପ୍ରାର୍ଥନା କରୁଛନ୍ତି, ଆମେ ଶୁଣିଲେ ନୃଗଙ୍କର ସ୍ତୁତି, ସେହିଭଳି ଭାବରେ ତାଙ୍କର ମଧ୍ୟ ସ୍ତୁତି ରହିଛି, ବହୁତ ସୁନ୍ଦର ସ୍ତୁତି ସେ କରିଛନ୍ତି। ଆମେ ସେ ସ୍ତୁତିଟିକୁ ଆଲୋଚନା କରିବା। ସେ କହୁଛନ୍ତି ଯେ କ'ଣ ନା, ବାଣୀ ଗୁଣାନୁକଥନେ ଶ୍ରବଣୌ କଥାୟାଂ ହସ୍ତୌ ଚ କର୍ମ ସୁମନ ତବ ପାଦୟୋର୍ନଃ ସ୍ମୃତ୍ୟା ଶିର ତବ ନିବାସ ଜଗତ୍ ପ୍ରଣାମେ ଦୃଷ୍ଟିଂ ସତାଂ ଦର୍ଶନେସ୍ତୁ ଭବତ୍ତନୁନା। ଏ ପ୍ରାର୍ଥନାଟି ବହୁତ ଗୁରୁତ୍ୱପୂର୍ଣ୍ଣ। ଇଏ ତା ପୂର୍ବରୁ, ଏ ଭଗବାନଙ୍କ ଦର୍ଶନ ଲାଭ ପୂର୍ବରୁ ତାଙ୍କର ଅବସ୍ଥା ସେ ଚିନ୍ତା କରୁଛନ୍ତି, କିଭଳି ଭାବରେ ସେ ବେଶୀ ଏ ଯେଉଁ ଅପ୍ସରାମାନଙ୍କ ସହିତ କିଭଳି ଭାବରେ ମଦିରା ପାନ କରିକିରି ଏଇଭଳି ଭାବରେ ଉଲଗ୍ନ ହୋଇକରି ଜଳକଳି କରୁଥିଲେ ଗଙ୍ଗା ଭଳି ପବିତ୍ର ନଦୀରେ, ମନ୍ଦାକିନୀ ରଜ ଲଗାଇ, ଏ ଗୋଟେ କଥାରେ ଅଛି, ଆମର କବି ସୂର୍ଯ୍ୟ ବଳଦେବ ରଥ ରଚନା କରିଛନ୍ତି, ଆମେ ପିଲାଦିନେ ସ୍କୁଲରେ ପଢ଼ୁଥିଲୁ। କ'ଣ ନା, ବରଜୀ ବରସେ ଅମଧ୍ୟ ଗ୍ୟାସ ଗ୍ରାସ, ବରଜୀ ବରସେ ବରଜୀ ବରସେ ଅମଧ୍ୟ ଗ୍ରାସ, ଗୋଟିଏ ବର୍ଷ କାଳ ଏ ଅମଧ୍ୟ ସେ ଗ୍ରହଣ କରୁଥିଲା, ଖାଦ୍ୟ ଗ୍ରହଣ କରୁଥିଲା ଅମଧ୍ୟ, ଘୁଷୁରୀର କ'ଣ ଖାଦ୍ୟ ରହିଛି, ବରଜୀ ବରସେ ଅମଧ୍ୟ ଗ୍ରାସ, ଅମଧ୍ୟ ସେ ଖାଉଥିଲା। ଭଗବଦ୍ଗୀତାରେ ସପ୍ତଦଶ ଅଧ୍ୟାୟରେ ବର୍ଣ୍ଣନା କରା, ଯେଉଁମାନେ ତମଗୁଣ ରଜଗୁଣ ରହି ସେମାନେ ଅମେଧ୍ୟ ଖାଦ୍ୟ ଗ୍ରହଣ କରନ୍ତି। କ'ଣ ଦାତ ଜାମ ଗତ ରସ ପୁତି ପର୍ଯ୍ୟୁଷିତ ଚଜତ ଉଚ୍ଚିଷ୍ଟ ବ୍ୟସନ ଉଚ୍ଚିଷ୍ଟ ଅମେଧ୍ୟମ ଯେଉଁ ରହିଛି, ଏଇଟାକୁ ଆମର ଭଗବତ ଗୀତା ଆମ ପ୍ରଭୁପାଦ ମହାରାଜ ଯେଉଁ ଦେଇଛନ୍ତି ଭାବାର୍ଥ, ସେଥିରେ ଇଏ ଏ କଥା କହିନାହାନ୍ତି। ଅମେଧ୍ୟ କହିଲେ ନିରାମିଷ ବୋଲି ଆମିଷ ବୋଲି କହିନାହାନ୍ତି, କିନ୍ତୁ ଭକ୍ତିବିନୋଦ ଠାକୁର କହିଛନ୍ତି ଅମେଧ୍ୟ କହିଲେ ଆମିଷ ଭୋଜନ। ଷୋଡ଼ଶ ଅଧ୍ୟାୟରେ ସେଇଟା ବର୍ଣ୍ଣନା କରେ, ସପ୍ତଦଶ ଅଧ୍ୟାୟରେ ସେ କହୁଛନ୍ତି, କଟୁ ଅମ୍ଳ ଲବଣ ଅତି ଉଷ୍ଣ ତୀକ୍ଷ୍ମ ରୁକ୍ଷ୍ମ ବିଧାହୀନ ଆହାର ରାଜ ଚେଷ୍ଟା ଦୁଃଖ ଶୋକ ମୟାପଦା ଜାତ ଜାମ ଗତ ରସ ପୁତି ପର୍ଯ୍ୟୁଷିତ ଉଚ୍ଚିଷ୍ଟ ଚାମେଧ୍ୟ ଆହାର ତାମସ ପ୍ରିୟ। ଏ ସତ୍ୱଗୁଣ ରଜଗୁଣରେ ତମଗୁଣର ଖାଦ୍ୟ ବିଷୟରେ ଭଗବତ ଗୀତା ସତର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏ ସାତ୍ୱିକ ଖାଦ୍ୟ ହେଉ ବା ରାଜସିକ ଖାଦ୍ୟ ହେଉ ବା ତାମସିକ ଖାଦ୍ୟ ହେଉ, ସବୁଯାକ ହେଉଛି ପାପପୂର୍ଣ୍ଣ ଖାଦ୍ୟ। ଯେଉଁ ଆମେ ତ ରାଜସିକ ବିଶେଷ ଭାବରେ ଏ ଯେଉଁ ରହିଛି ଅମେଧ୍ୟ ଏସବୁ ଭଗବାନଙ୍କୁ ଅର୍ପଣ କରିପାରିବା ନାହିଁ। ଭଗବାନଙ୍କୁ ଅର୍ପଣ କରିବା ପାଇଁ ହେଲେ ଭଗବାନ ଯାହା କହିବେ ଆମେ ତାହା କରିବା। ଭଗବାନ ଯଦି କହିବେ ମୋତେ ମାଂସ ପ୍ରଦାନ କର, ଆମେ ତାଙ୍କୁ ଦେବା। ପ୍ରଭୁପାଦ ମହାରାଜ ଗୋଟେ ଲେକ୍ଚରରେ କହିଛନ୍ତି, କିନ୍ତୁ ଭଗବାନ କହୁଛନ୍ତି ମୋତେ ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ ଯେଉଁ ଭକ୍ତା ପ୍ରୟୋଗଛନ୍ତି, ଏଇସବୁ ଭେଜିଟେରିଆନ୍ ଫୁଡ଼୍ ଭଗବାନ ଗ୍ରହଣ କରିବେ, ତେଣୁ ଆମେ ତାଙ୍କୁ ମଧ୍ୟ ସେହିଭଳି ଭାବେ ପ୍ରଦାନ କରିବା। କେତେ ଜଣ କହନ୍ତି ଏ ଯେଉଁ ଭେଜିଟେରିଆନ୍ ଫୁଡ଼୍ ଦିଆଯାଉଛି ସାଧାରଣତଃ ଜୀବନ ରହିଛି, ଆମେ କହୁଛେ ନା ଜୀବ ହତ୍ୟା କରିବ ନାହିଁ ବୋଲି, ଆମିଷ ଭକ୍ଷଣ ମାନେ ଜୀବ ହତ୍ୟା। କିନ୍ତୁ ସେମାନେ କହନ୍ତି ନା ତୁମେ ଯେଉଁ ନିରାମିଷ ଖାଦ୍ୟ ଗ୍ରହଣ କରୁଛ ସେଇଟା କ'ଣ ଜୀବ ହତ୍ୟା ହେବ ନାହିଁ, ଆମେ ଯେଉଁ ଶାକ ସବଜି ସବୁ ଦେଉଛେ ଏସବୁ ଜୀବ ହତ୍ୟା କରାଯାଉଛି, ତାହେଲେ ସେଇଟା କହୁନି, ତାହେଲେ କେମିତି କ'ଣ ତାହେଲେ କ'ଣ ହେବ ସେଇଟା? ତାହା ହେଉଛି କଥା ହେଉଛି କ'ଣ ନା ଭଗବାନ ଯାହା କହିବେ ଆମେ ସେଇଟା କରିବା। ସେଥିପାଇଁ ପ୍ରଭୁପାଦ କହି ଭଗବାନ ଯଦି କହିଥାନ୍ତେ ମୋତେ ମାଂସ ଦିଅ ତାହେଲେ ଆମେ ତ ମାଂସ ଆମେ ମାଂସ ଖାଇଥାନ୍ତୁ। ଭଗବାନ କହୁଛନ୍ତି ମୋତେ ପତ୍ର ପୁଷ୍ପ ଫଳ ତୁ ଏସବୁ ଦିଅ ଆମେ ସେଇଟା ଦେବା, ତାହା ଜୀବ ହତ୍ୟା ହେଲେ ବି କିଛି ଅସୁବିଧା ନାହିଁ, ଏଇଟା ଭଗବାନ ପାଇଁ କରାଯାଉଛି। ଯେମିତି ଅର୍ଜୁନ ଯୁଦ୍ଧ କଲେ ପ୍ରଥମେ ସେ କହୁଥିଲେ ମୁଁ କେମିତି ଯୁଦ୍ଧ କରିବି, ପ୍ରଥମ ଭୀଷ୍ମ ମହମ ସଂଖେ ଦ୍ରୋଣଚ ମଧୁସୂଦନ ଏସବୁ ପ୍ରତିଯୋଗ ପୂଜା ପରିଶୂଦନ, ଏମାନେ ପୂଜାର ଯୋଗ୍ୟ, ମୁଁ କେମିତି ତାଙ୍କ ସହିତ ଯୁଦ୍ଧ କରିବି, କଥାରେ ବି କହିପାରିବି ନାହିଁ, ଆଉ ଇଏ ଜନୁସାରରେ କ'ଣ ଯୁଦ୍ଧ କରିବ ତାଙ୍କ ସହିତ। ମଧୁସୂଦନ ଏବଂ ହରିଶୂଦନ ଦୁଇଟି ଶବ୍ଦ ବ୍ୟବହାର କରିଛନ୍ତି ଅର୍ଜୁନ ସେଇ ଗୋଟିଏ ଶ୍ଳୋକରେ, କାରଣ ମଧୁସୂଦନ କହିଲେ ଯେ ମଧୁ ଦୈତ୍ୟକୁ ହତ୍ୟା କରିଦେଲେ ତାହା ବୁଝେଇବ ନାହିଁ, ତାହା ବୁଝେଇବ, ତା ଛଡ଼ା ସେ ମଧୁବଂଶରେ ଆସୁଛନ୍ତି ସେଥିପାଇଁ ମଧୁସୂଦନ। ସେଇଥିପାଇଁ ଅର୍ଜୁନ ଆଉ ଗୋଟେ ଶବ୍ଦ କହିଲେ ହରିଶୂଦନ, ହରିଶୂଦନ କହିଲେ ଶତ୍ରୁ ହତ୍ୟା କରିବେ ଆପଣ, କିନ୍ତୁ ତାର ଉଦ୍ଦେଶ୍ୟ ହେଉଛି ଅର୍ଜୁନଙ୍କର କହିବାର ଉଦ୍ଦେଶ୍ୟ ଥିଲା ଆପଣଙ୍କ ପିତାକୁ ବସୁଦେବଙ୍କୁ ହତ୍ୟା କରିବେ ବା ଆପଣଙ୍କର ଗୁରୁ ସନ୍ଦୀପନୀ ମୁନିଙ୍କୁ ହତ୍ୟା କରିବେ, ଏଇ ଭାବରେ ସେ କହୁଛନ୍ତି ସେ ଶ୍ଳୋକଟି। ତେଣୁ ଏଇ ଯେଉଁ ଅମେଧ୍ୟ ରହିଛି କବି ସୂର୍ଯ୍ୟ ବଳଦେବରଥ, ସେ ବଳଦେବରଥ ସେଇଟାକୁ ବର୍ଣ୍ଣନା କରିଛନ୍ତି, ଭରଜୀ ବରସେ ଦେହି ମାନସ, ଭରଜୀବ ରସେ, ଏ ବହୁତ ସୁନ୍ଦର ଭାବରେ ସବୁ ସଂସ୍କୃତ ଅଳଙ୍କାର ସବୁ ରହିଛି, ଓଡ଼ିଆରେ ବସି ବର୍ଣ୍ଣନା କରାଯାଇଛି ଅଳଙ୍କାର ସବୁ ରହିଛି। ଭରଜୀବ ରସେ, ଭରଜୀବ କହିଲେ ଶ୍ରେଷ୍ଠ ଜୀବ ହେଉଛି ଗାଭୀ, 30 ଲକ୍ଷ ପ୍ରକାର ପଶୁ ରହିଛନ୍ତି, ତାହା ଭିତରେ ଶ୍ରେଷ୍ଠ ହେଉଛି ଗାଭୀ ବା ଗୋ 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 ହେଉଛି ଗୋରକ୍ଷା। 29,99,900 ପଶୁମାନଙ୍କ ବିଷୟରେ ଭଗବାନ କହିଲେ ନାହିଁ, ଭଗବାନ ଗୋଟିଏ ପଶୁ ବିଷୟରେ କହିଲେ, ସେ ହେଉଛି ଗୋ ଗାଭୀ। ଗାଭୀ କେତେ ଗୁରୁତ୍ୱପୂର୍ଣ୍ଣ ସେଇଟା ଜାଣିବା, କବି ସୂର୍ଯ୍ୟ ବଳଦେବ ତ ସେ କଥା ସେ କହୁଛନ୍ତି, ଭର ଜୀବ ଶ୍ରେଷ୍ଠ ଜୀବ, ସିଏ ଜୀବ ଭିତରେ ଭର ଶ୍ରେଷ୍ଠ, ଏଭଳି କୌଣସି ଜୀବ ନାହିଁ ଯାହାର ସବୁକିଛି କ'ଣ ପବିତ୍ର, ତାର ବିଷ୍ଠା ମଧ୍ୟ ପବିତ୍ର, ଆଉ କୌଣସି ଜୀବ 84 ଲକ୍ଷ ପ୍ରକାର ଜୀବ ଭିତରେ କୌଣସି ଜୀବଙ୍କର ବିଷ୍ଠା ପବିତ୍ର ନୁହଁ, ଦେବତାମାନଙ୍କଠୁ ଆରମ୍ଭ କରି ଯେତେ ଯାହା ହଉ ହେଉନା କାହିଁ ଦେବତାଙ୍କର ମଳ ନାହିଁ, ତାଙ୍କର ବିଷ୍ଠା ନାହିଁ, ଯଦି ଉନ୍ନତ ଲୋକମାନଙ୍କର ତାଙ୍କର ସବୁ ମଳ ନାହିଁ, କିନ୍ତୁ ଆମର ଏଇ ପୃଥିବୀ ପୃଷ୍ଠରେ ମଧ୍ୟ କେତେ ଜଣ ଜୀବ ଅଛନ୍ତି ତାଙ୍କର ମଳ ନାହିଁ, ଯେମିତି ବୃକ୍ଷଲତା ହେଇଥାଏ ତାଙ୍କର ମଳ ଅଛି, ସେମାନେ ଖାଦ୍ୟ ଗ୍ରହଣ କରୁଛନ୍ତି କିନ୍ତୁ ତାଙ୍କର ମଳ ନାହିଁ। କିନ୍ତୁ ଯାହା ହଉ ଯେତେ ଉନ୍ନତ ଲୋକ ହେଲେ ମଧ୍ୟ, ଯେତେ ଶ୍ରେଷ୍ଠ ଲୋକ ହେଲେ ମଧ୍ୟ, କିନ୍ତୁ ତାଙ୍କର ବିଷ୍ଠାଟା ପବିତ୍ର ନୁହଁ, କିନ୍ତୁ ଗାଭୀ ଏଭଳି ପଶୁ ଏଭଳି ଜୀବ ତାଙ୍କର ମଳ ମଧ୍ୟ ପବିତ୍ର, ଆଉ ଅନ୍ୟ କଥା କ'ଣ କହିବା, ସବୁକିଛି ପବିତ୍ର ତାଙ୍କର, ଗାଭୀ ଗୋମାତା ରହିଛନ୍ତି ଭଗବାନ ସେଥିପାଇଁ କହିଲେ। ଇଏ ହେଉଛି ବୈଶ୍ୟର କାର୍ଯ୍ୟ ହେଉଛି ଏଇଟା, ସେ ଗାଭୀମାନଙ୍କୁ ସୁରକ୍ଷା ପ୍ରଦାନ କରିବେ। ତେଣୁ ଯାହା ହଉ, ଏଇ ବରଜୀବ ଇଏ ବର୍ଣ୍ଣନା କରିଛନ୍ତି କବି ସୂର୍ଯ୍ୟ ବଳଦେବ୍ରତ, ଜୀବମାନଙ୍କ ପ୍ରତି ଶ୍ରେଷ୍ଠ ହେଉଛି ଏ ଗାଭୀ ବରଜୀବ ରସ ଦେହି ମାନସ। ଗୋଟିଏ ବର୍ଷ କାଳ ଏଇ ନା ବରଜୀବ ରସ କହିଲେ ଏଇ ଗାଭୀର ଏଇ ଯେଉଁ କ୍ଷୀରକୁ ସେ ଦେହି ମାନସ ବା ଏଇଟାକୁ କ୍ଷୀର ପାନ କରିବ, ସେ ଘୁଷୁରୀ କ୍ଷୀର ପାନ କରିପାରିବ ନାହିଁ, କାରଣ ଘୁଷୁରୀକୁ ଅନ୍ୟ କିଛି ଜିନିଷ ଭଲ ଲାଗିବ ନାହିଁ, ଘୁଷୁରୀକୁ ଏଇ ବିସ୍ତାରଟା ହିଁ ଭଲ ଲାଗିବ। ଆମର ଓଡ଼ିଆରେ ଗୋଟେ କଥା ରହିଛି, ଘୁଷୁରୀକୁ ପାଚିଲା କଦଳୀ ସୁଆଦ ଲାଗେ ନାହିଁ। ତେଣୁ ଯାହା ବି ହେଉ, ସେ କୌଣସି କାରଣରୁ ଯଦି ସେ କେବଳ କ୍ଷୀର ପାନ କରି ରହିବ, ଗୋଟିଏ ବର ଜୀବରସ ଦେଇ ମାନସ ଏବଂ ବରଜୀ ବରସେ ଅମେଧ୍ୟ ଗ୍ରାସ, ଗୋଟିଏ ବର୍ଷ କାଳ ବରଜୀ ବର୍ଜନ କରିକିରି ଗୋଟିଏ ବର୍ଷ କାଳ ଏଇ ଅମେଧ୍ୟକୁ ସେ ବର୍ଜନ କରିବ। ବରଜୀ ବରସେ ଦେଇ ମାନସ, ବରଜୀ ବରସେ ଦେଇ ବରଜୀ ବରସେ ଅମେଧ୍ୟ ଗ୍ରାସ ଏବଂ ଦେହେ ମନ୍ଦାକିନୀ ରଜ ଲଗାଇ, ମନ୍ଦାକିନୀ ଏଇ ଯେଉଁ ସୂର୍ଯ୍ୟ ଦେବଲୋକରେ ଯେଉଁ ଗଙ୍ଗା ରହିଛନ୍ତି, ଗଙ୍ଗା ଦେବୀ ଦେବଲୋକରେ ତାଙ୍କ ନାଁ ହେଉଛି ମନ୍ଦାକିନୀ। ସେଇ ମନ୍ଦାକିନୀ ଦେହେ ମନ୍ଦାକିନୀ ରଜ ଲଗାଇ ଗ୍ରାମ ଶୁକର କି ହୋଇବ ଗାଈ, ଏଭଳି ଭାବରେ ସେ ବର୍ଣ୍ଣନା କରିଥିଲେ। ଗ୍ରାମରେ ଯେଉଁ ଶୁକର ରହିଛି, ବିଷ୍ଟା ହେଉଛି ଶୁକର, ସିଏ କ'ଣ ଗାଈ ଗ୍ରାମ ଶୁକର ହୋଇବ ଗାଈ, ସିଏ କ'ଣ ଗାଈ ହୋଇପାରିବ, ଜନେ ହସିବେ ଏଇ ତ ଫଳ, ସେ ଏଇଟା ରଚନା କରିଛନ୍ତି। ଏଇ ଶ୍ଳୋକଟି ଆମେ ପାଠ ପଢ଼ୁଥିଲୁ ସ୍କୁଲରେ, ଜନ ହସିବେ କିନ୍ତୁ ଯେଉଁ ରହିଛନ୍ତି ବଳଦେବ ରଥ, ଯଦିଓ କବି ସମ୍ରାଟ ବୋଲି ଯେଉଁ କୁହାଯାଉଛି ବଳଦେବ ରଥ, କବି ସୂର୍ଯ୍ୟ ବଳଦେବ ରଥ, କବି ସମ୍ରାଟ ହେଉଛନ୍ତି ଉପେନ୍ଦ୍ର ଭଞ୍ଜ, କିନ୍ତୁ ବଳଦେବ ରଥଙ୍କୁ ଜଣା ନାହିଁ ଯେ ଏଇଟା ହେଇପାରିବ ହେଇପାରିବ। ଏଇ ଯେଉଁ ରହିଛି ବିଭିନ୍ନ ପ୍ରକାର ଯେଉଁ ସ୍ୱଭାବ ରହିଛି, ସ୍ୱଭାବଟାକୁ ପରିବର୍ତ୍ତନ କରିହେବ ନାହିଁ, ଯାହାର ଯେଉଁ ସ୍ୱଭାବ ସେଇ ସ୍ୱଭାବ ରହିବ, ପରିବର୍ତ୍ତନ କରିପାରିବ ନାହିଁ, ହେଇପାରିବ ନାହିଁ, କିନ୍ତୁ ପରିବର୍ତ୍ତନ ହେଇପାରିବ। କିଭଳି ହେବ ନା, ଭଗବାନଙ୍କ ଶରଣରେ ଗଲେ, ଭଗବାନଙ୍କ ଶରଣରେ ଗଲେ ଏଇ ଯେଉଁ ସ୍ୱଭାବ ମଧ୍ୟ ପରିବର୍ତ୍ତିତ ହେଇଯିବ। ଆମର କୁନ୍ତି ରାଣୀ କୁନ୍ତିକର ଶିକ୍ଷାରେ ପ୍ରଭୁପାଦ ମହାରାଜ ଗୋଟେ ଲେକ୍ଚର ଦେଇଥିଲେ, ସେଥିରେ ସେ ବର୍ଣ୍ଣନା କରିଛନ୍ତି। ଏଇ ରହିଛନ୍ତି ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ 26 ଶ୍ଳୋକରେ କୁନ୍ତି ଦେବୀ ଭଗବାନ ସ୍ତୁତି କରିଛନ୍ତି। ତାହାଦେହରେ ଗୋଟେ ସ୍ତୁତି ରହିଛି ଯେ କ'ଣ ନା, ସେ ସ୍ତୁତିରେ ପ୍ରଭୁପାଦ ମହାରାଜ ଭାବାର୍ଥରେ କହିଛନ୍ତି, ସେଇଟା ସେ କହୁଛନ୍ତି ଯେ କାଉ ଆଉ ହଂସ ଏଇ ଦୁଇଟି ହେଉଛନ୍ତି ସେ ପକ୍ଷୀମାନଙ୍କର ଉଦାହରଣ ଦେଇଛନ୍ତି। ପକ୍ଷୀମାନଙ୍କ ଉଦାହରଣରେ କାଉ ଗୋଟେ ରହିଛି ସବୁଠାରୁ ନିମ୍ନ ସ୍ତରର ଇଏ ପକ୍ଷୀ, ଏବଂ ସବୁଠାରୁ ଶ୍ରେଷ୍ଠ ପକ୍ଷୀ ହେଉଛନ୍ତି ଗରୁଡ଼ ବା ହଂସ, ଗରୁଡ଼ ଛାଡ଼ନ୍ତୁ ହଂସ। ହଂସ କହିଲେ କିଏ ନା, ଯିଏ କ୍ଷୀର ଏବଂ ନୀର ମିଶିକରି ଥିଲେ ମଧ୍ୟ ସେ କ୍ଷୀରଟିକୁ ଗ୍ରହଣ କରି ନୀରଟିକୁ ତ୍ୟାଗ କରିଦେବ, ଜଳକୁ ତ୍ୟାଗ କରିଦେବ, ହଂସ ଏଭଳି ହଂସର ସବୁ ରହିଛି। ତେଣୁ ଏଇଠି ଅପରେ ବସୁଧୈବସ୍ୟ ଏଇ ଶ୍ଳୋକଟିରେ ଭାଷ୍ୟରେ ପ୍ରଭୁପାଦ ମହାରାଜ କହନ୍ତି ଯେ କାକମାନେ ରାଜହଂସ ସହ ମିଶିବେ ନାହିଁ, କାଉ ଆଉ ହଂସ ଏ ମିଶିପାରିବେ, ପୁରା ବିପରୀତ ସେମାନେ ସବୁ। ତଦ୍ରୁପ ମାନବ ସମାଜରେ କାକ ସଦୃଶ ଏବଂ ରାଜହଂସ ସଦୃଶ ବ୍ୟକ୍ତି ଅଛନ୍ତି, ମାନବ ସମାଜରେ ମଧ୍ୟ ରହିଛନ୍ତି କାକ ସଦୃଶ ବ୍ୟକ୍ତି ରହିଛନ୍ତି, ରାଜହଂସ ସଦୃଶ ବ୍ୟକ୍ତି ରହିଛନ୍ତି, ଦେଖିବା ପାଇଁ ସମାନ ଦେଖାଯିବେ କିନ୍ତୁ ତାଙ୍କ ଭିତରେ ତଫାତ ରହିଛି। ରାଜହଂସ ଜାତୀୟ ବ୍ୟକ୍ତିମାନେ କୃଷ୍ଣ ଭାବନା କେନ୍ଦ୍ରକୁ ଆସିବେ, ଯେଉଁଠାରେ କି ସବୁକିଛି ଶୁଦ୍ଧ ତଥା ସ୍ୱଚ୍ଛ ଅଟେ, ଯେଉଁଠାରେ ଉତ୍ତମ ଶାସ୍ତ୍ର, ଦିବ୍ୟ ପ୍ରସାଦ, ଉତ୍ତମ ଶିକ୍ଷା, ଉତ୍ତମ ବୁଦ୍ଧି ଆଦି ସବୁକିଛି ଉତ୍ତମ ତଥା ବିଶୁଦ୍ଧ ଜିନିଷ ଅଛି, ଏଇଟା ତାକୁ ଭଲ ଲାଗିବ ନାହିଁ, କୁହା କାଉ କାକ ପ୍ରକୃତ ସ୍ୱଭାବ ଲୋକମାନଙ୍କୁ ଭଲ ଲାଗିବ ନାହିଁ, ଏଇଟା ହଂସ ସ୍ୱଭାବର ବ୍ୟକ୍ତିମାନେ ଏଇଟାକୁ ତାଙ୍କୁ ଭଲ ଲାଗିବ, ସେମାନେ ଆସିବେ। ତତ୍ ସଙ୍ଗେ ସଙ୍ଗେ କାକ ଜାତୀୟ ବ୍ୟକ୍ତିମାନେ କ୍ଲବ ପାର୍ଟି ତଥା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶିତ ସ୍ଥାନମାନଙ୍କୁ ଯିବେ। ଆମେ ଦେଖନ୍ତୁ ଏହି ସ୍ଥାନ ମଧ୍ୟ ରହିଛି, ଏହି ସ୍ଥାନ ଏ ସ୍ଥାନକୁ ଭକ୍ତମାନେ ଆସୁଛନ୍ତି, କିନ୍ତୁ ଅଭକ୍ତମାନେ ଏଠିକି ଆସୁନାହାନ୍ତି। ସେଇ ପାଖରେ ଯେଉଁ ରହିଛି ସେଠି ସବୁ ମାଂସ ମାଂସ କରିକି ଫିଷ୍ଟ କରିକି ନୃତ୍ୟ କରିକି ଗୀତ ବୋଲିକିରି କେତେ କ'ଣ, ସେଇଟା ତାଙ୍କ ପିକନିକ୍ ସ୍ପଟ୍, ପିକନିକ୍ ସ୍ପଟ୍ ସେମାନେ ସେଠି ଏନ୍ଜୟ କରୁଛନ୍ତି ସେଇଭଳି ଭାବରେ, କିନ୍ତୁ ଏଠିକି ସେମାନେ ଆସିପାରୁନାହାନ୍ତି। ଏଠି ଆମକୁ ପ୍ରସାଦ ଦିଆଯାଉଛି, ଫ୍ରି ପ୍ରସାଦ ଦିଆଯାଉଛି, ତଥାପି ସେମାନେ ଆସିପାରୁନାହାନ୍ତି, ତାଙ୍କୁ ଭଲ ଲାଗିବ ନାହିଁ, ସେମାନେ ସେହି ସ୍ଥାନକୁ ସବୁ ଯିବେ। ଏଣୁ କୃଷ୍ଣ ଚେତନା ଆନ୍ଦୋଳନ ରାଜହଂସ ଜାତୀୟ ବ୍ୟକ୍ତିବିଶେଷଙ୍କ ପାଇଁ ଉଦ୍ଦିଷ୍ଟ, ଏ କାକଜାତୀୟ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ରାଜହଂସ ବ୍ୟକ୍ତିମାନେ ସବୁ ଆସିବେ, ଯେଉଁମାନେ ଏଇ କୃଷ୍ଣ ଚେତନ ଗ୍ରହଣ କରିଛନ୍ତି ସେମାନେ ରାଜହଂସ ସ୍ତରର ବ୍ୟକ୍ତିମାନେ, କିନ୍ତୁ ଆମେମାନେ କାହାକୁ ଶ୍ୱାନରେ ପରିଣତ କରିଦେଇପାରିବୁ, ଏଇଟା ହେଉଛି ବଡ଼ କଥା, ଏଇ ସ୍ୱଭାବ ପରିବର୍ତ୍ତନ ହେଇପାରିବ। ପ୍ରଭୁପାଦ ମହାରାଜ କହନ୍ତି ଆମେ କାହାକୁ ମଧ୍ୟ ଶ୍ୱାନରେ ହଂସରେ ପରିଣତ କରିଦେଇପାରିବୁ, ତାହା ହିଁ ଆମର ଦର୍ଶନ। ଏ କୃଷ୍ଣ ଚେତନାର ଦର୍ଶନ ହେଉଛି ଏଇଭଳି ଭାବରେ, ଯେଉଁମାନେ କାକ ଥିଲେ ସେମାନେ ବର୍ତ୍ତମାନ ରାଜହଂସ ପରି ବିଚରଣ କରୁଛନ୍ତି। ପ୍ରଭୁପାଦ ଯିବା ପୂର୍ବରୁ ପାଶ୍ଚାତ୍ୟ ଜଗତର ଲୋକମାନେ କିଭଳି ଥିଲେ, ଏଇସବୁ ପାପ କାର୍ଯ୍ୟରେ ଲିପ୍ତ ରହିକି ରହିଥିଲେ, ଏଇସବୁ ତାଙ୍କର ଖାଦ୍ୟ ପାନୀୟ ସବୁ ଆଚାର ବ୍ୟବହାର ସବୁକିଛି ପାପୀ ବ୍ୟକ୍ତିର ଭଳି ରହିଥିଲା ସବୁ, କିନ୍ତୁ ପ୍ରଭୁପାଦଙ୍କର ଆନ୍ଦୋଳନରେ ଯୋଗଦାନ କରିକିରି ପ୍ରଭୁପାଦଙ୍କ କୃପାରୁ କିଭଳି ତାଙ୍କର ପରିବର୍ତ୍ତନ ହୋଇଛି ଦେଖନ୍ତୁ। ସେମାନେ ସନ୍ନ୍ୟାସ ହେଇକିରି ଗୁରୁ ଗ୍ରହଣ ଗୁରୁ ହେଇକିରି ଅନ୍ୟମାନଙ୍କୁ ଏ ଭୌତିକ ଜଗତରୁ ଉଦ୍ଧାର କରୁଛନ୍ତି, ସେ ନିଜେ ଉଦ୍ଧାର ହେଇଗଲେ ତା ନୁହଁ, ଅନ୍ୟମାନଙ୍କୁ ମଧ୍ୟ ଉଦ୍ଧାର କରୁଛନ୍ତି, ତାହା ହିଁ କୃଷ୍ଣ ଚେତନର ମହାତ୍ମ୍ୟ। କୃଷ୍ଣ ଚେତନର ମହାତ୍ମ୍ୟ ହେଉଛି ଏଇଭଳି ଭାବରେ, ଏଇଟା କବି ସୂର୍ଯ୍ୟ ବଳଦେବ୍ରତ ଜାଣିନଥିଲେ, ଅଧିକାଂଶ ଲୋକ ଜାଣନ୍ତି ନାହିଁ। ଏ ଯେଉଁ ସ୍ୱଭାବ ପରିବର୍ତ୍ତନ ହେଇପାରିବ, ଆମେ ଯଦି କୃଷ୍ଣ ଚେତନା ସ୍ତରକୁ ଆସିବା, ଅସମ୍ଭବକୁ ସମ୍ଭବ କରିପାରିବେ। ତେଣୁ ଯାହା ହଉ, ଇଏ ଏ ଯେଉଁ ଦୁଇ ଜଣ ଯାକ ନଳକୈବର ଏବଂ ମଣିଗ୍ରୀବ, ଏଇ ଦୁଇ ଜଣ ଯେତେବେଳେ ଉଦ୍ଧାର ପାଇଲେ 36,000 ବର୍ଷ କାଳ ରହିଥିଲେ ସେଇଠି, 36,000 ବର୍ଷ କାଳ ରହିଥିଲେ, ନନ୍ଦ ମହାରାଜଙ୍କ ଅଗଣାରେ ରହିଥିଲେ ଏବଂ ଭଗବାନ ଦର୍ଶନ କରୁଥିଲେ। ଭଗବାନ ସବୁଦିନ ଆସି ସେଇଠି ସବୁ ଲୀଳା କରୁଥିଲେ, ପିଲାଦିନରୁ ଛୋଟ ପିଲାଠୁ ଆରମ୍ଭ କରିକିରି ଯେତେବେଳେ ଗୁରୁଣ୍ଡି ଗୁରୁଣ୍ଡି ଚାଲୁଥିଲେ, ସେ ଦଶମସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏସବୁ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ଦେଖୁଥିଲେ ନାରଦଙ୍କ କୃପାରୁ ସେସବୁ ତାଙ୍କର ପୂର୍ବଜନ୍ମର ସ୍ମୃତି ଥିଲା, ସବୁ ମନେ ଥିଲା, ମନେ ରଖିଥିଲେ। ତେଣୁ ଭଗବାନଙ୍କ ଦର୍ଶନ କରିକିରି ସେମାନେ ଧନ୍ୟ ହୋଇଯାଉଥିଲେ। ତେଣୁ ଯେତେବେଳେ ଆଜି ସେ ଉଦ୍ଧାର ପାଇଲେ, ସେମାନେ ଭଗବାନ ସ୍ତୁତି କରୁଛନ୍ତି। ସେ ସ୍ତୁତିରେ ସେ କହୁଛନ୍ତି, ବାଣୀ ଗୁଣାନୁକଥନେ ଶ୍ରବଣ କଥାୟାଂ, ତା ପୂର୍ବରୁ ତାଙ୍କର ବାଣୀ ଯେଉଁ କଥା କହୁଥିଲେ, କେତେ କ'ଣ କଥା କହୁଥିଲେ, ଅନେକ କଥା କହୁଥିଲେ, କିନ୍ତୁ ଭଗବତ କଥା କହୁନଥିଲେ। ଏହି ଭାବରେ ସେ ଶ୍ଳୋକଟି କହୁଛନ୍ତି, ପ୍ରାର୍ଥନା କରୁଛନ୍ତି। ଆମେ ଭାଗବତ ଆରମ୍ଭରେ ସୁଖଦେବ ଗୋସ୍ୱାମୀ ମଧ୍ୟ ସେ କଥା କହିଛନ୍ତି। ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନ ଥିଲା, କ'ଣ ଆମର କର୍ତ୍ତବ୍ୟ ଏବଂ କେଉଁଟା କରିବା କଥା ନୁହଁ, ଏହି ପ୍ରଶ୍ନ ଥିଲା। ଏହି ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଯେତେବେଳେ କଥା କହୁଛନ୍ତି, ପ୍ରଥମେ କହୁଛନ୍ତି ଯେଉଁଟା କରିବା କଥା ନୁହଁ, କାହିଁକି ନା ଶତକଡ଼ା 99 ଭାଗ ଲୋକ ଯାହା କରିବା କଥା ନୁହଁ ତାହା ହିଁ କରୁଛନ୍ତି। ଶତବ୍ୟାଦିନୀ ରାଜେନ୍ଦ୍ର ନୃଣାଙ୍ଗ ସନ୍ତି ସହସ୍ରଶଃ ଅପଶ୍ୟତାତ୍ମତତ୍ତ୍ୱମ୍ ଗୃହେଷୁ ଗୃହମେଦିନା, ହଜାର ହଜାର କଥା ଶୁଣୁଛନ୍ତି ଶତବ୍ୟାଦିନୀ ରାଜେନ୍ଦ୍ର। ତାଙ୍କୁ ପରୀକ୍ଷିତ ମହାରାଜଙ୍କୁ ସମ୍ବୋଧନ କରୁଛନ୍ତି, ରାଜେନ୍ଦ୍ର ବହୁତ ବନ୍ଧୁଖରେ କଥାଟି କହୁଛନ୍ତି, ଲୋକମାନେ ଯାହା କରିବା କଥା ନୁହଁ ତାହା ହିଁ କରୁଛନ୍ତି। ଶତବ୍ୟାଦିନୀ ରାଜେନ୍ଦ୍ର ନୃଣାଙ୍ଗ ସନ୍ତି ସହସ୍ର, ହଜାର ହଜାର କଥା ଶୁଣୁଛନ୍ତି, କିନ୍ତୁ ଅପଶ୍ୟତାତ୍ମତତ୍ତ୍ୱମ୍ ଗୃହେଷୁ ଗୃହମେଦିନା, ଗୃହରେ ରହିଛନ୍ତି କିନ୍ତୁ ଗୃହସ୍ଥ ଯେଉଁ ରହିଛି ଧର୍ମ ରହିଛି ସେଇଟାକୁ ପାଳନ କରୁନାହାନ୍ତି, ଗୃହମେଧି ସେମାନେ ବିଭିନ୍ନ ହିଂସା ଆଚରଣ କରୁଛନ୍ତି, ଏହିଭଳି ଭାବରେ ତାଙ୍କର ଜୀବନ ନଷ୍ଟ ହୋଇଯାଉ। ନିଦ୍ରିୟା ରିହତେ ନପ୍ତଂ ବ୍ୟବାୟନ ଚବାବୟ ଦିବାଚାର୍ତ୍ତେ ହାୟ ରାଜନ କୁଟୁମ୍ବ ଭରଣେଇ ନେବା, ରାତ୍ରିଟା ନିଦ୍ରାରେ କଟିଯାଉଛି ନହେଲେ ସ୍ତ୍ରୀ ସାଙ୍ଗରେ କଟୁଛି, ଏବଂ ଦିବସ ହେଲେ କେମିତି ଧନ ଉତ୍ପନ୍ନ ଉପାର୍ଜନ କରିବେ ବା କେମିତି କୁଟୁମ୍ବ ପାଳନ କରିବେ, ଏଇଭଳି ଭାବରେ ତାଙ୍କ ଜୀବନ ଜୀବନ ଚାଲିଯାଉଛି। କୁଟୁମ୍ବଭରଣ ଦେହାପତ୍ୟ କଳତ୍ରାଦିଷୁ ଆତ୍ମସୈନିଷୁ ଅଶସ୍ୱ ବି ତେଷାଂ ପ୍ରମୋଦ ନିଧନଙ୍କ ପଶ୍ୟନ ବି ନ ପଶ୍ୟତି, ତାଙ୍କର ନିଜ ଶରୀର ଏବଂ ତାଙ୍କର ପିଲାମାନେ ପିଲା ଛୁଆ ଇତ୍ୟାଦି ତାଙ୍କର ପତ୍ନୀ ଏବଂ ତାଙ୍କର ବନ୍ଧୁବାନ୍ଧବ ଏହିମାନଙ୍କ ପାଇଁ ସେମାନେ ଭାବୁଛନ୍ତି ଇଏ ଆମର ରକ୍ଷା କରିବେ, ଆତ୍ମସୈନିଷୁ ଇଏ ଆମର ସୈନ୍ୟ ଆମକୁ ରକ୍ଷା କରିବେ, ତେଷାଂ ପ୍ରମୋଦ ନିଧନଙ୍କ ପଶ୍ୟନ ବି ନ ପଶ୍ୟତି, ଏଭଳି ଭାବରେ ପ୍ରମତ ହେଇକି ରହିଛନ୍ତି, ପାଗଳ ହେଇକି ରହିଛନ୍ତି, ତାଙ୍କର ମୃତ୍ୟୁ ଦେଖିକରି ମଧ୍ୟ ସେ ଦେଖିପାରୁନାହାନ୍ତି। ତେଣୁ ଏଇଭଳି ଭାବରେ ସୁଖଦେବ ଗୋସ୍ୱାମୀ ଭାଗବତ ଆରମ୍ଭରେ ଏକଥାରେ କହୁଛନ୍ତି, ଯେଉଁଟା କରିବା କଥା ନୁହଁ ସେଇଟା ହିଁ କରୁଛନ୍ତି। ତେଣୁ ତାପରେ କ'ଣ କରିବା କଥା ସେଇଟା ସୁଖଦେବ ଗୋସ୍ୱାମୀ ତ କହିବେ କଥା, କିନ୍ତୁ ଆମର କଥା ଥିଲା ଯେ ଯେତେବେଳେ ଏଇ ଯେଉଁ ନଳକୂପର ମଣିଗ୍ରୀବ ଭଗବାନ ସ୍ତୁତି କରୁଛନ୍ତି, ସେ କହୁଛନ୍ତି ବାଣୀ ଗୁଣାନୁ କଥାନେ, ଆମର ବାଣୀ ଏଇଭଳି ଭାବରେ ଅନେକ କଥା କହିଛି, କିନ୍ତୁ ଆଜିଠାରୁ ପ୍ରଭୁ କୃପା କରନ୍ତୁ ଆପଣଙ୍କର ଗୁଣ ବା ଗୁଣାନୁ କଥାନେ, ଆମେ ଏଇ ଯେଉଁ କ'ଣ ପରମ୍ପରାରେ ଶାସ୍ତ୍ର ଅନୁସାରେ କଥା କହିବା, ବାଣୀ ଗୁଣାନୁ କଥାନେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ, ବାଣୀ ଗୁଣାନୁ କଥାନେ, ଶ୍ରବଣଉ କଥା ଆୟା, ବାଣୀ ଏକ ବଚନରେ କହିଲେ, ଶ୍ରବଣଉ ଦୁଇ ବଚନରେ କହିଲେ, ଆମର ଗୋଟିଏ ଜିହ୍ୱା ରହିଛି, ଜିହ୍ୱା ରହିଛି, କିନ୍ତୁ ଜିହ୍ୱା ଯଦି ଗୋଟିଏ ସେ ଦୁଇଟା କାର୍ଯ୍ୟ କରୁଛି, ଜିହ୍ୱାଟା କର୍ମେନ୍ଦ୍ରିୟରେ ଯିବ ଏବଂ ଜ୍ଞାନେନ୍ଦ୍ରିୟରେ ଯିବ, ଆଉ ସବୁ ଇନ୍ଦ୍ରିୟମାନେ କିଏ କର୍ମେନ୍ଦ୍ରିୟ ରହିଛି କିଏ ଜ୍ଞାନେନ୍ଦ୍ରିୟ ରହିଛି, କିନ୍ତୁ ଜିହ୍ୱା ଗୋଟେ ଏଭଳି ଇନ୍ଦ୍ରିୟ ଯିଏକି ଏକାଧାରରେ ଦୁଇଟି ଯାକ କାର୍ଯ୍ୟ କରିବ, କର୍ମେନ୍ଦ୍ରିୟର କାର୍ଯ୍ୟ କରିବ, ଯେଉଁ କଥା ହେଉଛି ଏଇଟା କର୍ମେନ୍ଦ୍ରିୟ କାର୍ଯ୍ୟ, ଏବଂ ରସନା ରସନା ଯେଉଁ ରସ ଗ୍ରହଣ କରୁଛି ସେଇଟା ହେଉଛି ଜ୍ଞାନେନ୍ଦ୍ରିୟର କାର୍ଯ୍ୟ। ଜୁହା ଏଭଳି ଭଗବାନ ଦେଇଛନ୍ତି, ଗୋଟେ ଇନ୍ଦ୍ରିୟ ଆମକୁ ଦେଇଛନ୍ତି, ଏ ଜୁହା ବହୁତ ଗୁରୁତ୍ୱପୂର୍ଣ୍ଣ, ତେଣୁ ଏ ଜୁହାଟାକୁ ଆମେ ଏଇଭଳି ଭାବେ ବ୍ୟବହାର କରିପାରିବା। ରସନା ପାଇଁ ଯେଉଁ ବହୁତ ପ୍ରକାର ଲୋକମାନେ ଯେଉଁ ଖାଦ୍ୟ ଗ୍ରହଣ କରିବା ପାଇଁ କେତେ ପ୍ରକାର ଖାଦ୍ୟ ଲୋକମାନେ ଜୀବକୁ ହତ୍ୟା କରିଦେଉଛନ୍ତି ତାଙ୍କର ଜୁହାକୁ ଆନନ୍ଦ ଦେବା ପାଇଁ, ତାଙ୍କର ଜୀବନ ନେଇଯାଉଛନ୍ତି କିନ୍ତୁ ଜୁହାକୁ ଆନନ୍ଦ ଦେବା ପାଇଁ, ଜୁହା ଇନ୍ଦ୍ରିୟ ଏଭଳି ରହିଛି। ତେଣୁ ଜୁହା ସେଥିପାଇଁ ଭକ୍ତିମନ ଠାକୁର କହିଲେ ଆମର ଯେତେ ଇନ୍ଦ୍ରିୟମାନ ରହିଛନ୍ତି ତା ଭିତରେ ଜୁହାଟା ହେଉଛି ଲୋଭମୟ ସୁଦୁର୍ମତି, ଲୋଭମୟ ଏବଂ ସୁଦୁର୍ମତି ଜୁହା, ତାହାକୁ ଜିତା କଠିନ ସଂସାରରେ, ଯେଉଁ ଅନ୍ୟ ଇନ୍ଦ୍ରିୟମାନଙ୍କୁ ଜିତିବା ସହଜ। ଭାଗବତମରେ ଏ ଶ୍ଳୋକଟି ଏକାଦଶ ଅଷ୍ଟମ ଅଧ୍ୟାୟରେ ମଧ୍ୟ ଭଗବାନ କହିଛନ୍ତି ଉଦ୍ଧବଙ୍କୁ, ଏ ଯେଉଁ ଜୁହା ଇନ୍ଦ୍ରିୟ ଯେଉଁ ରହିଛି ଏ ଇନ୍ଦ୍ରିୟକୁ ଜୁହା ଇନ୍ଦ୍ରିୟକୁ ଜୟ କରିବା ବହୁତ କଷ୍ଟ, ବହୁତ କଷ୍ଟ, ଅନ୍ୟ ସବୁ ଇନ୍ଦ୍ରିୟମାନଙ୍କୁ ଜଣେ ଜୟ କରିଯାଇପାରିବ, କିନ୍ତୁ ଯଦି ଜୁହା ଇନ୍ଦ୍ରିୟକୁ ଜୟ କରିନାହିଁ ତାହେଲେ ସେ କୌଣସି ଇନ୍ଦ୍ରିୟକୁ ଜୟ କରିନାହିଁ ବୋଲି କୁହାଯିବ। ଭଗବାନ କଥା ଏ କଥା କହୁଛନ୍ତି ଏକାଦଶ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ, ଏ ଶ୍ଳୋକଟି ରହିଛି। ତେଣୁ ସେ କହୁଛନ୍ତି କ'ଣ ନା, ଯଦି ଅଷ୍ଟମ ନା କେଉଁ ଅଧ୍ୟାୟ କ'ଣ, ଯେତେ ଇନ୍ଦ୍ରିୟମାନେ ଅଛନ୍ତି, ଆଉ ଗୋଟେ ଆଉ କେଉଁ ଅଧ୍ୟାୟ ଅଧ୍ୟାୟ ସେଇଟା, ଯେତେ ଇନ୍ଦ୍ରିୟ ସବୁ ରହିଛନ୍ତି ଅନ୍ୟ ସବୁ ଇନ୍ଦ୍ରିୟମାନଙ୍କୁ ଜୟ କରିଛି ମଧ୍ୟ, କିନ୍ତୁ ଯଦି ସେ ଜୁହା ଇନ୍ଦ୍ରିୟକୁ ଜୟ କରିନାହିଁ ତାହେଲେ ବୁଝିବାକୁ ପଡ଼ିବ ସେ କୌଣସି ଇନ୍ଦ୍ରିୟକୁ ଜୟ କରିନାହିଁ। ଏସବୁ ରହିଛି ମୋର ଦେଖିବା ପାଉନି, ଏହିଭଳି ଭାବରେ ଭଗବାନ କହୁଛନ୍ତି, ଉଦ୍ଧବଙ୍କୁ କହୁଛନ୍ତି ସେ ଶ୍ଳୋକଟି, ଇନ୍ଦ୍ରିୟାଣି ହଁ ଅଷ୍ଟମ ଅଧ୍ୟାୟ ରହିଛି, ଇନ୍ଦ୍ରିୟାଣି ଜୟନ୍ତୀ ଆସୁ ନିରାହାର ମନୀଷିଣ ବର୍ଜୟିତ୍ୱା ତୁ ରସନଂ ତନ୍ନିରନ୍ନସ୍ୟ ବର୍ଦ୍ଧତେ ତାବ ଜିତେନ୍ଦ୍ରିୟାନ୍ ସ୍ୟାତ୍ ବିଜିତା ଅନ୍ୟେନ୍ଦ୍ରିୟ ପୁମାନ୍ ନ ଜୟେତ୍ ରସନଂ ଯାବତ୍ ଜିତଂ ସର୍ବଂ ଜିତେ ରସେ। ସବୁ ଇନ୍ଦ୍ରିୟମାନଙ୍କୁ ଜିତିଲେ ମଧ୍ୟ ଯଦି ରସନାକୁ ଜିହ୍ୱା ଜୟ କରିପାରିନାହିଁ, ନ ଜୟେତ୍ ରସନଂ ଯାବତ୍, ରସନା ଇନ୍ଦ୍ରକୁ ଯଦି ଜୟ କରିନାହିଁ ଜିତଂ ସର୍ବଂ ଜିତେ ରସେ, ଆଉ ସବୁ ଇନ୍ଦ୍ରିୟମାନଙ୍କୁ ଜିତିଲେ ମଧ୍ୟ ସେ କୌଣସି ଇନ୍ଦ୍ରିୟମାନଙ୍କୁ ସେ ଜିତିପାରିନାହିଁ। ଏ ଜୁହାଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ଭଗବାନ ଏଇଟା କହିଛନ୍ତି, ଇନ୍ଦ୍ରିୟାଣି ଜୟନ୍ତୀ ଆସୁ ନିରାହାର ମାନେ ଜର୍ଜୟିତ୍ୱା ତୁ ରସନଂ ତ ନିରନସ୍ୟ ବର୍ଦ୍ଧତେ। ଜୁହା ଇନ୍ଦ୍ରକୁ ଯଦି ଆମେ କହିବା ଆମେ ଇନ୍ଦ୍ରକୁ ଜୟ କରିଯିବା କିଭଳି ଭାବରେ, ନା ଯେଉଁ ଭଲ ଜିନିଷ ରହିଛି, ଯେଉଁ ଭଲ ଜିନିଷ ପାଇଁ ଜୁହା ଆମର ଆଗ୍ରହ ରହିଛି ସେ ଜିନିଷକୁ ତ୍ୟାଗ କରିଦେବା, ବର୍ଜୟିତ୍ୱା ତୁ ରସନ, ଏଇଟା ଆମେ ଚାହୁଁଛୁ ମିଠା ଚାହୁଁଛୁ ଆମେ ମିଠା ତ୍ୟାଗ କରିଦେବା, ଜବରଦସ୍ତି ତ୍ୟାଗ କରିଦେବା, ବା ଆଉ ଯିଏ ଯାହା ଯେଉଁ ଦରକାର ଭଲ ଜିନିଷ ଯାହା ରହିଛି ସେଇଟା ସେ ତ୍ୟାଗ କରିଦେବ। କିନ୍ତୁ ଭଗବାନ କହୁଛନ୍ତି ତ ନିରନ୍ନସ୍ୟ ବର୍ଦ୍ଧତେ, ଏଇଟାକୁ ତ୍ୟାଗ କରିଦେଲେ କିନ୍ତୁ ତାହାର ଇଚ୍ଛା ରହି ବଢ଼ି ବଢ଼ିକା ଯିବ ବର୍ଦ୍ଧତେ, ହଁ ତାବ ଜିତେନ୍ଦ୍ରିୟାନ୍ ନ ସ୍ୟାତ୍, ହଁ ବିଜିତେ ଅନ୍ୟେନ୍ଦ୍ରିୟ ପୁମାନ ଅନ୍ୟ ଇନ୍ଦ୍ରମାନଙ୍କୁ ଜୟ କଲେ ମଧ୍ୟ ସେ ଇନ୍ଦ୍ରକୁ ଜୟ କରିପାରି ନାହିଁ ନ ଜୟ ରସନ ଏଇ ରସନା ତେଣୁ ରସନାକୁ ଯେଉଁ ଜୟ କରିବାର ଉପାୟ ହେଉଛି ଭଗବତ ଗୀତାରେ ଭଗବାନ କହିଲେ ଯେ କ'ଣ ନା ପରଂ ଦୁଷ୍ଟା ନିବର୍ତ୍ତତେ ଗୋଟେ ଯଦି ହାୟର ଟେଷ୍ଟ ଆମେ ନ ପାଇଛେ ଏ ଲୋୟର ଟେଷ୍ଟକୁ ଆମେ ତ୍ୟାଗ କରିପାରିବା ନାହିଁ ହାୟର ଟେଷ୍ଟ ନ ପାଇଛେ ମାନେ ଲୋୟର ଟେଷ୍ଟକୁ ତ୍ୟାଗ କରିପାରିବା ନାହିଁ ଭଗବାନଙ୍କ ସେବାରେ ଯଦି ଆମେ ଟେଷ୍ଟ ପାଇନାହେଁ ତାହେଲେ ଆମେ ଭୌତିକ ଆସକ୍ତି ତ୍ୟାଗ କରିପାରିବା ନାହିଁ ଏ ଦଶମ ନମ୍ବର ଅପରାଧ ହେଉଛି ଏଇଟା ଆମେ ସେ ସ୍ୱାଦ ପାଇପାରି ନାହିଁ ଉନ୍ନତ ସ୍ୱାଦ ପାଇପାରି ନାହିଁ କେମିତି ସେ ନିମ୍ନତର ସ୍ୱାଦକୁ ତ୍ୟାଗ କରିପାରିବା ତେଣୁ ପ୍ରଭୁପାଦଙ୍କ ଆନ୍ଦୋଳନରେ ଯେତେବେଳେ ସେମାନେ ଯୋଗ ଦେଲେ ଏସବୁ ତ୍ୟାଗ କରିଦେଲେ ଗୋଟେ ଉନ୍ନତ ସେ ଟେଷ୍ଟ ପାଇଲେ ସେମାନେ ତେଣୁ ଏଇ ଯେଉଁ ଜାମଳାର୍ଜୁନ ଯେଉଁ ହେଇଥିଲେ ସିଏ ଏ କଥା ତାଙ୍କର ପୂର୍ବ ସ୍ମୃତିରୁ କହୁଛନ୍ତି ସେ ଭଗବାନ ପ୍ରାର୍ଥନା ପ୍ରଭୁ ଆମର କ'ଣ ଗୁଣ ବାଣୀ ଗୁଣାନୁକଥନେ ଆମର ଜୁହା ଆପଣଙ୍କର କଥା ବାହାନ କରୁ ବାଣୀ ଗୁଣାନୁକଥନେ ଏବଂ ଶ୍ରବଣ କଥାୟାଙ୍ଗ ଶ୍ରବଣ ଦୁଇଟି କାନ ଭଗବାନ ଦେଇଛନ୍ତି କାଲା ହେଉଛନ୍ତି ସେମାନେ ଯେ ଗୋଟିଏ କାନରେ ଶୁଣିପାରନ୍ତି ଆଉ ଗୋଟିଏ କାନରେ ଶୁଣିପାରନ୍ତି କାଲା ବୋଲି କୁହନ୍ତି ବା କମ୍ ଶୁଣନ୍ତି କାଲା ବୋଲି ତାକୁ କୁହାଯାଏ କଣା ଦୁଇଟି ଚକ୍ଷୁ ରହିଛି ଗୋଟିଏ ଅଛି ଚକ୍ଷୁ ଦେଖି ନପାରିଲେ ମଧ୍ୟ ତାକୁ କଣା ବୋଲି କୁହାଯିବ ଶୁକ୍ରାଚାର୍ଯ୍ୟଙ୍କ ବିଷୟରେ ବର୍ଣ୍ଣନା କରାଯାଏ ଯେତେବେଳେ ଆସିଥିଲେ ଭଗବାନ ବ୍ରାହ୍ମଣ ଦେବ ଆସିଥିଲେ ଯେଉଁ ବଳିଙ୍କ ପାଖକୁ ତାଙ୍କଠାରୁ ଛଳନା କରିବା ପାଇଁ ଆସିଥିଲେ ଶୁକ୍ରାଚାର୍ଯ୍ୟ ଜାଣିଥିଲେ କବି ନା ଉଷନା କବି ବିଦ୍ୱାନମାନଙ୍କ ଭିତରେ ସେ ହେଉଛନ୍ତି ଉଷନା ବା ଶୁକ୍ରାଚାର୍ଯ୍ୟ କିନ୍ତୁ ତଥାପି ସେ ଯେତେବେଳେ ମନା କଲେ ବଳିଙ୍କୁ କହିଲେ ଦେଖ ଇଏ ସାମାନ୍ୟ ଭିକାରୀ ନୁହଁ ଇଏ ହେଉଛନ୍ତି ବିଷ୍ଣୁ ବିଷ୍ଣୁର ଅବ୍ୟୟ ଅଦିତି ଏବଂ କଶ୍ୟପଙ୍କର ପୁତ୍ର ରୂପରେ ବର୍ତ୍ତମାନ ସାଙ୍ଗେ ସାଙ୍ଗେ ଜାତ ହୋଇଛନ୍ତି ଏବଂ ସେ ତୁମଠାରୁ ଦୁଇ ତିନି ପାଦ ଦେଖେଇ ଦୁଇ ପାଦରେ ସବୁ ନେଇଯିବେ ଏବଂ ତୁମଠାରୁ ସବୁ ନେଇକରି ତୁମର ଶତ୍ରୁଙ୍କୁ ପ୍ରଦାନ କରିବେ ଏଇଭଳି ଭାବେ ଶୁକ୍ରାଚାର୍ଯ୍ୟ କହିଲେ ମଧ୍ୟ ବଳି ମହାରାଜ ଶୁଣିଲେ ତାଙ୍କୁ ତ୍ୟାଗ କରିଦେଲେ ଗୁରୁଙ୍କୁ ତ୍ୟାଗ କରିଦେଲେ ସିଏ ତେଣୁ ଯେତେବେଳେ ଗୁରୁ ମହାରାଜ ତାଙ୍କୁ ବହୁତ ଅଭିଶାପ ଦେଲେ ମଧ୍ୟ ହେଲେ ମଧ୍ୟ ତଥାପି ସିଏ ସଂକଳ୍ପ କଲେ ସେ ଯେଉଁ ଶଙ୍ଖରେ ଜଳ ନେଇକରି ସତ୍ୟ କରୁଛନ୍ତି ସେ ଶଙ୍ଖରେ ମଧ୍ୟ ସେ ପ୍ରବେଶ କରିଯାଇଥିଲେ ଶୁକ୍ରାଚାର୍ଯ୍ୟ ତାକୁ ଶିଷ୍ୟକୁ ରକ୍ଷା କରିବା ପାଇଁ କେତେ ଶିଷ୍ୟଙ୍କ ପ୍ରତି କେତେ ତାଙ୍କର ଥିଲା କେତେ ତାଙ୍କର କୃପା ଥିଲା ତେଣୁ ଭଗବାନ ଜାଣିଲେ ଇଏ ଭାଗବତ ବର୍ଣ୍ଣନା କରାଯାଇନି ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି ଭଗବାନ କ'ଣ କଲେ ନା ଗୋଟେ କୁଶରେ ସେଟାକୁ ଫୋଡ଼ିଦେଲେ ଫୋଡ଼ିଦେଲେ ଶୁକ୍ରାଚାର୍ଯ୍ୟ ଗୋଟିଏ ଆଖି ନଷ୍ଟ ହୋଇଗଲା ଗୋଟିଏ ଆଖି ନଷ୍ଟ ହୋଇଗଲା ତା ପୂର୍ବରୁ ତାଙ୍କ ଦୁଇଟି ଆଖି ସମାନ ଥିଲା ଶୁକ୍ରାଚାର୍ଯ୍ୟ ଏତେ ବିଦ୍ୱାନ ବ୍ୟକ୍ତି ତାଙ୍କ ତ ଗୋଟିଏ ଆଖିକୁ ନଷ୍ଟ କରିଦେଲେ ଭଗବାନ ଏସବୁ ରହିଛି ଯାହା ହଉ ଭଗବାନ ଏଇଭଳି ଭାବରେ ଇନ୍ଦ୍ର ଦେଇଛନ୍ତି ଗୋଟିଏ ଆଖି ଖରାପ ହୋଇଗଲେ ଆଉ ଗୋଟିଏ ଆଖି ଆମେ ଦେଖିପାରିବା ଗୋଟିଏ କାନରେ ଯଦି ନ ଶୁଣିପାରିଲେ ଆଉ ଗୋଟିଏ କାନରେ ଶୁଣିପାରିବା ବା ନାସିକା ଦୁଇଟି ପୁଡ଼ା ରହିଛି ଗୋଟିଏ ପୁଡ଼ାର ଯଦି କାମ କଲା ନାହିଁ ଆଉ ଗୋଟିଏ ପୁଡ଼ାର କାମ କରିପାରିବା ଏମିତିକି ଆମର କିଡ଼ନୀ ମଧ୍ୟ ଦୁଇଟି ଭଗବାନ ଦେଇଛନ୍ତି ଏସବୁ ଦେଇ ଗୋଟିଏ ଫେଲ୍ ମାରିଲେ ଆଉ ଗୋଟେ କାର୍ଯ୍ୟ କରିହେବ କିନ୍ତୁ ଜିହ୍ୱା ଗୋଟେ ଏଭଳି ଇନ୍ଦ୍ର ରହିଛି ଗୋଟିଏ ଇନ୍ଦ୍ର କିନ୍ତୁ ତାହାର ଡବଲ କାର୍ଯ୍ୟ କର୍ମେନ୍ଦ୍ରିୟର କାର୍ଯ୍ୟ କରୁଛି ଏବଂ ଜ୍ଞାନେନ୍ଦ୍ରିୟର କାର୍ଯ୍ୟ କରୁଛି ତେଣୁ ଏ କ'ଣ ନଳକେବର ମଣି ମଣିଗ୍ରୀଭ ଏସବୁ ଭଗବାନ ପ୍ରାର୍ଥନା କରୁଛନ୍ତି ଶ୍ରବଣ କଥାୟାଙ୍ଗ ବହୁତ କଥା ସେ ଶୁଣିଥିଲେ ତା ପୂର୍ବରୁ ଭଗବାନ କଥା ଶୁଣୁନଥିଲେ କିନ୍ତୁ ଆଜିଠାରୁ ତାଙ୍କର ଯେଉଁ ଅନୁଭୂତି ହେଇଛି ଭଗବତ ଅନୁଭୂତି ପ୍ରାପ୍ତ ବ୍ୟକ୍ତିଙ୍କର କଥା ଆମେ ଶୁଣିବା ସେ କହୁଛନ୍ତି ଶ୍ରବଣ କଥାୟାଙ୍ଗ ଆମେ କର୍ଣ୍ଣ ମାଧ୍ୟମରେ ଆପଣଙ୍କର କଥା ଶ୍ରବଣ କରିବ ଏଇଭଳି ଭାବରେ ଭାଗବତ ବର୍ଣ୍ଣନା କରି ଚତୁର୍ଥ ସ୍କନ୍ଧରେ ପୃଥୁ ମହାରାଜଙ୍କ କଥା ପୃଥୁ ମହାରାଜ ଯେତେବେଳେ ଯଜ୍ଞ କରୁଥିଲେ ଇନ୍ଦ୍ର ତାଙ୍କର ଅଶୁକୁ ନେଇଯାଇଥିଲେ ତେଣୁ ଏହି ସମୟରେ ଆସି ଯେତେବେଳେ ସେ ବଳି ଦେବା ପାଇଁ ବସିଲେ ଇନ୍ଦ୍ରକୁ ମଧ୍ୟ ବଳି ଦେବା ପାଇଁ ବସିଲେ ସେହି ସମୟରେ ଭଗବାନ ନିଜେ ଉପସ୍ଥିତ ହୋଇଗଲେ ଇନ୍ଦ୍ରଙ୍କ ସହିତ ଘୋଡ଼ାକୁ ଆଣିକରି ତେଣୁ ଏଇଠି ଭଗବାନ ଦର୍ଶନ କରିକି ସେ ତାଙ୍କୁ ପ୍ରାର୍ଥନା କରୁଛନ୍ତି ସେ କହୁଛନ୍ତି ପ୍ରଭୁ ନ କାମଏ ନାଥ ତଦପି ଅହଂ କ୍ୱଚିତ୍ ନ ଯତି ଯୁଷ୍ମ ଚରଣାମ୍ବୁଜା ସଭ ମହତ୍ତମାନ୍ତ ହୃଦୟ ମୁଖଚ୍ୟୁତ ବିଧ୍ୱସ୍ୱ କର୍ଣ୍ଣା ୟୁତ ଏ ସେ ମେମ୍ବର ଆଉ ତ କର୍ଣ୍ଣ ସେ ମାଗିଛନ୍ତି ଦଶ ହଜାର କର୍ଣ୍ଣ ମାଗିଛନ୍ତି ଭଗବାନ କଥା ଶୁଣିବା ପାଇଁ ଦୁଇଟି କର୍ଣ୍ଣ ରହିଛି, ଭଗବାନ ଏଭଳି ଦୁଇଟି କର୍ଣ୍ଣ ଦେଇଛନ୍ତି, ଆକାଶ ଭଳି ଦେଇଛନ୍ତି। ଆକାଶ ଯେମିତି ଯେତେ ଯାହା କଲେ ମଧ୍ୟ ଆକାଶ ପୂର୍ଣ୍ଣ ହେବ ନାହିଁ, ସେମିତି ଦୁଇଟି କର୍ଣ୍ଣରେ ମଧ୍ୟ ଯେତେ ଯାହା କଥା ଆସିଲେ ମଧ୍ୟ ସେ କର୍ଣ୍ଣ ପୂର୍ଣ୍ଣ ହେବ ନାହିଁ। ଏଭଳି ଭାବରେ ଭଗବାନ ସୃଷ୍ଟି କରିଛନ୍ତି ଆମର କର୍ଣ୍ଣକୁ, କିନ୍ତୁ ତଥାପି ଇଏ ଯେଉଁ ରହିଛନ୍ତି, ଇଏ ଭଗବାନ ଜଣେ ଅବତାର, ପୃଥୁ ମହାରାଜ ଜଣେ ଭଗବାନ ଅବତାର, କିନ୍ତୁ ସିଏ ଭଗବାନ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମୋତେ 10,000 କର୍ଣ୍ଣ ଦିଅନ୍ତୁ, କାହିଁକି ନା ଆମେ ଆପଣଙ୍କ କଥା ଶ୍ରବଣ କରିବୁ, ଭଗବାନ କଥା ଶ୍ରବଣ କରିବୁ। ଆଜି ମଣିଗ୍ରୀବ ନଳକୁବର ଭଗବତ ଅନୁଭୂତି ଲାଭ କରିକିରି ସେ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଆମେ ଆପଣଙ୍କ କଥା ଶ୍ରବଣ କରିବୁ। ତେଣୁ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି, 8:00-9:00, ସନ୍ଧ୍ୟା 7-8 ଯାହା ହଉ ଗୀତା, ସକାଳ ଭାଗବତ, ସନ୍ଧ୍ୟାବେଳେ ଗୀତା ଶ୍ରବଣ କରିବା ପାଇଁ ପ୍ରଭୁପାଦ ବ୍ୟବସ୍ଥା କରିଛନ୍ତି। ଶ୍ରବଣଟା ବହୁତ ଗୁରୁତ୍ୱପୂର୍ଣ୍ଣ, ବହୁତ ଜରୁରୀ। ଶ୍ରବଣ କଥାୟାଙ୍ଗ ଆଇ ସେ ଅନୁଭୂତି ଲାଭ କରୁଛନ୍ତି, ସେଥିରେ ପ୍ରାର୍ଥନା କରୁଛନ୍ତି, ଶ୍ରବଣ କଥାୟାଙ୍ଗ ଏବଂ ହସ୍ତଉଚ କର୍ମସୁ ମନ ତପ ପାଦୟୋନ୍ନ। ହସ୍ତ ଦୁଇଟି ହସ୍ତ ଭଗବାନ ଦେଇଛନ୍ତି, ଗୋଟିଏ ହାତ କାମ ନ କଲେ ମଧ୍ୟ ଆଉ ଗୋଟିଏ ହାତରେ ଜଣେ କାମ କରିପାରିବ, ଦୁଇଟି ହାତ ଦେଇଛନ୍ତି ଭଗବାନ, ଷ୍ଟାଣ୍ଡ ବାଇ ଭଳି ଦେଇଛନ୍ତି। ଗୋଟିଏ ହାତରେ ଯାହାର ଗୋଟିଏ ହାତ ରହିଛି, ସେ ଗୋଟିଏ ହାତରେ ମଧ୍ୟ ସବୁ କାର୍ଯ୍ୟ କରୁଛି। ତେଣୁ ହସ୍ତଉଚ କର୍ମସୁ ଭଗବାନ କର୍ମ, ଭଗବାନଙ୍କ ଉଦ୍ଦେଶ୍ୟରେ ଯେଉଁ ରହିଛି ବିଭିନ୍ନ ପ୍ରକାର କର୍ମ, ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି, କ'ଣ ସବୁ ଆମେ କର୍ମ କରିବା ଭଗବାନ ପାଇଁ, ଭଗବାନ ସବୁକିଛି ଭଗବାନଙ୍କୁ ଅର୍ପଣ କରିବା। ତେଣୁ ହସ୍ତଉଚ କର୍ମସୁ ମନ ତମ ପାଦ ନ, ମନଟା ଆପଣଙ୍କ ପାଦ ପଦ୍ମରେ ସବୁ ସବୁବେଳେ ରହୁ। ମନଟା ମନଟା ଯେତେ ଇନ୍ଦ୍ରିୟ ସବୁ ରହିଛନ୍ତି, ତା ମନ ହେଉଛି ରାଜା, ମନ ଷଷ୍ଠାନ ଇନ୍ଦ୍ରିୟାଣୀ, ଇନ୍ଦ୍ରିୟମାନ ଭିତରେ ମନ ହେଉଛି ରାଜା। ତେଣୁ ମନକୁ ଯଦି ଆମେ ଠିକ୍ ଭାବରେ ବ୍ୟବହାର କରି ଉପଯୁକ୍ତ ଭାବରେ କଣ୍ଟ୍ରୋଲ କରିପାରିଲେ, ତାହେଲେ ଆମେ ସବୁ ଇନ୍ଦ୍ରିୟମାନଙ୍କୁ ମଧ୍ୟ କଣ୍ଟ୍ରୋଲ କରିପାରିଲେ। ତେଣୁ ଏଇ ମନଟାକୁ ସବୁବେଳେ ଭଗବାନ ପାଦ ପଦ୍ମରେ ଲଗାଇବା, ମନ ତ ପାଦ ନ ଭଗବାନ ପାଦ ପଦ୍ମରେ ଲଗାଇବା। ଅମ୍ବରୀଶ ମହାରାଜ ସେ କଥା କହୁଥିଲେ, ସେ କାର୍ଯ୍ୟ କରୁଥିଲେ ସେଇଭଳି ଭାବରେ, ଭକ୍ତିର 9ଟି ଯାକ ଅଙ୍ଗ ସେ ପାଳନ କରୁଥିଲେ, ସବୈ ମନ କୃଷ୍ଣ ପଦାର ବିନ୍ଦୟୋ, ମନକୁ ଭଗବାନ ପାଦ ପଦ୍ମରେ ଲଗାଉଥିଲେ। ଏବଂ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଅନ୍ତିମରେ, ଏଇ 4ଟି ଜିନିଷ ଆମେ କରିବା, ଆଉ କିଛି ନ କରିପାରିଲେ ମଧ୍ୟ ଯଦି ଏଇ 4ଟି କଲେ ମଧ୍ୟ ଆମେ ଭଗବାନ ପାଇଯିବା। କ'ଣ ନା ମନରେ ମୋତେ ଚିନ୍ତା କର, ମନମନା ଭାବ, ମାନେ କ'ଣ ଆମେ ଚିନ୍ତା କରିବା ଭଗବାନ ବିଷୟରେ, ଭଗବାନ କଥା ଯଦି ନ ଶ୍ରବଣ ନ କରିବା ତାହେଲେ କ'ଣ ଚିନ୍ତା କରିବା ଭଗବାନ ବିଷୟରେ। ତେଣୁ ସେଥିପାଇଁ ଅର୍ଜୁନ ପଚାରିଲେ, ପ୍ରଭୁ କେଶୁ କେଶୁ ଚ ଭାବେଶୁ ଚିନ୍ତୋଷୀ ଭଗବାନ ମୟା, ମୁଁ କେମିତି ଆପଣଙ୍କ ବିଷୟରେ ଚିନ୍ତା କରିପାରିବି। ଭଗବତ ଗୀତା 10 ଭଗବାନ ଅର୍ଜୁନ ପଚାରିଲେ, ଭଗବାନ ପ୍ରଶ୍ନ ପଚାରିଲେ, ତେଣୁ ବିସ୍ତାରଣାତ୍ମନ ଯୋଗ ବିଭୂତିଞ୍ଚ ଜନାର୍ଦ୍ଦନ, ପ୍ରଭୁ ଆପଣଙ୍କର ବିଭୂତି ବା ଆତ୍ମଯୋଗ ବିଷୟରେ ବିସ୍ତାର ଭାବରେ ମୋତେ କୁହନ୍ତୁ, ଯେଉଁ ଯାହାଫଳରେ କି ମୁଁ ସବୁବେଳେ ଆପଣ ଚିନ୍ତା କରିବି। କେଶୁ କେଶୁ ଚ ଭାବେଶୁ ଚିନ୍ତୋଷୀ ଭଗବାନ ମୟା, କେମିତି ମୁଁ ଆପଣଙ୍କ ବିଷୟରେ ଚିନ୍ତା କରିପାରିବି ସବୁବେଳେ ପାଇଁ। ତେଣୁ ଭଗବାନ ତାଙ୍କର ବିଭୂତି ବିଷୟରେ କହିଲେ, ବିଭୂତି ବିଷୟରେ ଯେତେବେଳେ କହୁଛି 10 କହିଲେ, ଥିଓରିଟିକାଲି କହିଲେ, 11 ପ୍ରାକ୍ଟିକାଲି ଦେଖାଇଲେ, ବିଶ୍ୱରୂପ ଦେଖାଇଲେ ଭଗବାନ, ଯାହା ସବୁ କହିଥିଲେ 10 ଥିଓରିଟିକାଲି ପ୍ରାକ୍ଟିକାଲି ଦେଖାଇଦେଲେ ସେଇଟା। ଏବଂ ଅନ୍ତିମରେ କହୁଛନ୍ତି 11 ଅର୍ଜୁନ, ମୁଁ ତୁମକୁ କ'ଣ ତୁମ ବିଭୂତି ବିଷୟରେ କହିବି, ଅଥବା ବହୁନେ ତେନ କି ଜ୍ଞାତେନ ଦେବା ଅର୍ଜୁନ ବିଷ୍ଟଭ୍ୟା ମିଦମ୍ କୃଷ୍ଣ ଏକାଶନ ସ୍ଥିତ ଜଗତ, ଏତିକି ଜାଣି ରଖ ଏ ଯେଉଁ ଭୌତିକ ଜଗତରେ ଯେଉଁ ଯେତିକି ଜିନିଷ ରହିଛି ସବୁ ବର୍ଣ୍ଣନା କରିହେବ ନାହିଁ, ଏତେ ବିଭୂତି ରହିଛି, କିନ୍ତୁ ତଥାପି ଇଏ ଭଗବାନ ସମଗ୍ର ସୃଷ୍ଟିର 4 ଭାଗେ, ଏକ ଚତୁର୍ଥାଂଶ, ତେଣୁ ଭଗବାନ ବିଭୂତି ଶେଷ ହେବ ନାହିଁ। ତେଣୁ ଭଗବାନ ଗୁଣଗାନ କରୁଛନ୍ତି ଅନନ୍ତଦେ, ଦ୍ୱିତୀୟ ସ୍କନ୍ଧ 7 ବର୍ଣ୍ଣନା କରାଯାଇଛି, ଭଗବାନ ଗୁଣଗାନ କରୁଛନ୍ତି, ଶେଷ ଅଧୁନା ବି ସମବସ୍ତି ନା ସେ ପାରମ୍, ଏ ପର୍ଯ୍ୟନ୍ତ ଶେଷ ହେଉ ନାହିଁ। କୁହାଯାଏ ଅନନ୍ତଦେବଙ୍କୁ ଯେତେବେଳେ କୁହାଗଲା ଏ ଭୂମଣ୍ଡଳକୁ ଧାରଣ କରିବା ପାଇଁ, ସେ ଭଗବାନ ପଚାରିଲେ, ପ୍ରଭୁ ମୁଁ କେତେ ଦିନ ଧାରଣ କରିବି, ତୁମେ ମୋର ଗୁଣଗାନ କରୁଛ 1,000 ମୁଖ, ଗୋଟିଏ ମୁଖ ନୁହଁ, ଦୁଇଟି ମୁଖ ନୁହଁ, 1,000 ମୁଖରେ ସେ ଭଗବାନ ଗୁଣଗାନ କରୁଛନ୍ତି। ସେ କହିଲେ ତୁମର ଯେତେବେଳେ ଗୁଣଗାନ ସରିଯିବ ମୁଁ ସେତେବେଳେ ଆଉ ଜଣଙ୍କୁ ପଠାଇବି, ଏଇଭଳି ଭାବରେ କହିଲେ। କିନ୍ତୁ ସେ ଅନନ୍ତଦେବ ଯେଉଁ ଭଗବାନ ଗୁଣଗାନ କରୁଛନ୍ତି ସେ ହେଇପାରୁନାହିଁ। ବ୍ରହ୍ମା ନାରଦଙ୍କୁ 2 ସ୍କନ୍ଧ 7 ଏ କଥାଟି କହୁଛନ୍ତି, नादं विदा ममी मुनयो ग्रजास्ते माया बड़स्य पुरुषस्य कुतो वराजे गायन गुणान दशसता नन आदि देव शेष धुना भी समवस्यति नास्य पारम। हे नारद तांकर अंत मु जानिपार ना तुम जानिपार न तुम अग्रज शिवजी जानिपार ना चारि कुमार जानिपार ना तं विदा ममी मुनयो ग्रजास्ते माया बड़ से पुरुष से कुतुब राजे आउ जो माने माया अधीन रही कथा कौन कह भगवान मायार जो वैभव रही जापार नौ अन्य कथा कौन कह कुतुब राजे गायन गुणान यदि नारद कहे ना थपर अंत थपर ना गायन गुणान दस शतान आदिदेव अनंत देव तक एक हजार मुखर गुणगान कर गोटे नुह कि शहे नुह एक हजार मुखर गुणगान कर एकाधार रे शेष अधुना भी समवस्थित नाश पारम ए पर्यंत मत से सही पार ना आनंददेव जो भगवान गुणगान कर मैत्र मुनि मैत्र नुह से शुणुले चारि कुमार से गोटे परंपरा आसूची भागवतम परंपरा आसूची भागवतम परंपरा से शुणुले चारि कुमार चारिकुमार श्रवण करते श्रवण कले सांख्यायन ऋषि तेनालीरु श्रवण कले पराशर एवं पराशर एवं देव देवराज देव गुरु बृहस्पति शुणुले तेणु पराशर ठार श्रवण कले मैत्रेय मैत्र श्रवण कले विदुर ये तृतीय स्कंद चतुर्थ स्कंद ये भागवत कह जाए परंपरा गोटे रही अलग परंपरा तेणु यही भाव में भगवान कथा रही नल कुबेर मणिग्रीव से भगवान प्रार्थना करे श्रवण कथा आया आप कथा आम सब श्रवण करूँ हस्तौच कर्मस मन मनटा आपद सब रनटा मन तो पाद न स्मृतिया ये स्मृति सब रो आप सब स्मृति रो मन आप स्मृति रो एवं तब निवास जगत प्रणामी जगत हूँ भगवान निवास यही भाव प्रणाम करवा भगवान को तब निवास जगत प्रणाम दृष्टि सतांग दर्शनेस्तु भवत्तनु नाम आम दृष्टि को केमी व्यवहार करवा सता दृष्टि सतांग भक्त मान को दर्शन करवा भगवान तनु भगवान शरीर दृष्टि सतांग दर्शनेस्तु भवत्तनु नाम यही भाव भगवान से स्तुति करेणु भगवान से भाव कृपा कर तेणु आज से फेरी जाइंट भगवान परिक्रमा करी गले ये परिक्रमा एक कथा आसीगला परिक्रमा करी गले परिक्रमा करी जो जाते कैलाशलोक से भगवान गुणगान कर भगवान तर यह गुण रही गुण रही से भाव जो भगवान ए गजराज को उद्धार कले से कुंभीर को मत उद्धार कले भगवान तेणु कुंभीर भगवत धाम को जाना कि कुंभीर से थे गंधर्व थे गंधर्व लोक जाइंट गंधर्व लोक भगवान गुणगान करगवान के कृपामय उद्धार कले तेणु भगवान गुणगान कर हनुमान जी भगवान गुणगान कर पुरुष वर्ष भगवान रामचंद्र गुणगान कर भक्त मान रखीदे जाइंट भगवान हनुमान को रखीदे जाइंट हनुमान भगवान गुणगान कर तेणु यही भाव में समस्ते भगवान परिक्रमा करदा ना पूर्व परिक्रमा कर तेणु आज ये नृग महाराज जो विदाय नौंट परिक्रमा कर तेणु ये कह आम विश्वनाथ चक्रवर्ती ठाकुर कहते भाष्य भक्ति योग महिना सरी ये पूर्व श्लोक विश्वनाथ चक्रवर्ती ठाकुर अनुज्ञात भोगान्ते मां प्राप्स्यसी इति आदिष्ट भगवान तांगु अनुज्ञा प्रदान जो कले भगवान अनुज्ञा नौना भगवान विधान नाप प्रार्थना करुति करें भगवान प्रदक्षिण करे तेणु भगवान जो विदाय दौंस अनुज्ञात जो विदाय दौंती कहते भोगान्ते मां प्राप्स्यसी इति आदिष्ट यही जो रही स्वर्गलोक जो मैंने जहाँ नौ जन्म नौकर पाखापाखि से दस हजार वर्ष जीवन जापन करती भोग तीतंग भुक्त स्वर्गलोक विशाड़म ସେଠି ଅନେକ ପ୍ରକାର ଭୋଗ ରହିଛି। ବିଶାଳ ଶବ୍ଦ ବ୍ୟବହାର କରିଛନ୍ତି ଭଗବତୀ ନବମ ଅଧ୍ୟାୟରେ ଭଗବାନ, ଏଭଳି ରହିଛି ଉପଭୋଗ ସବୁ ରହିଛି, ସେଠି ଭୋଗ ରହିଛି, ଭୋଗ ଜନି ସେଇଟା। ତେଣୁ ଭଗବାନ କହିଲେ ଭୋଗାନ୍ତେ, ଭୋଗ ଯେତେ ହେଲେ ମଧ୍ୟ, ଭୌତିକ ଜଗତ ଯେତେ ଭୋଗ ହେଲେ ମଧ୍ୟ ଶେଷ ହୋଇଯିବ, ଅନ୍ତ ରହିଛି, ଆଦ୍ୟନ୍ତ ବନ୍ତ କହନ୍ତେ ଶେଷ ହୋଇଯିବ। ତେଣୁ ଭଗବାନ ମଧ୍ୟ ସେ କଥା କହିଲେ ଭୋଗାନ୍ତେ ମାଂ ପ୍ରାପ୍ସି, ଭଗବାନ ତୁମେ କୃପା କଲେ ଭୋଗର ଅନ୍ତରେ ମୋତେ ତୁମେ ପ୍ରାପ୍ତ ହେବ ଇତି ଆଦିଷ୍ଟ। ତେଣୁ ଇଏ ଯେଉଁ ତାଙ୍କୁ ପ୍ରଥମେ ଭୋଗ ମିଳୁଥିଲା, ନୃଗ ମହାରାଜ ପ୍ରତ୍ୟେକ ଯମରାଜ କହିଥିଲେ, ଯମରାଜ ନୃଗ ଯେଉଁ ଯାଇଥିଲେ ସେ ନର୍କକୁ ଯାଇନଥିଲେ, ସେ ଯାଇଥିଲେ ଯମରାଜଙ୍କ ଯେଉଁ ପୁରୀ ରହିଛି ସଞ୍ଜୀବନୀ ପୂର୍ବ ପୁରୀ, ସେଇଠିକି ଯାଇଥିଲେ। ଯମରାଜ ତାଙ୍କୁ ସ୍ପେଶାଲ ଟ୍ରିଟମେଣ୍ଟ କରିଥିଲେ ତାଙ୍କ ପାଇଁ, ଏଭଳି ଭାବରେ କାହାକୁ କରାଯାଏ ନାହିଁ, କାରଣ ଏତେ ସବୁ ଦାନ କରିଥିଲେ, ଏତେ ଧର୍ମ କରିଥିଲେ। ତେଣୁ ଭାବ ଯମରାଜ ତାଙ୍କୁ ପଚାରିଥିଲେ, ଚଏସ୍ ଦେଇଥିଲେ, ତୁମେ କେଉଁଟା ନେବ? ତେଣୁ ସେ କହିଥିଲେ ମୁଁ ପାପର ଫଳ ପ୍ରଥମେ ଭୋଗ କରିବି, ସେଥିପାଇଁ ସେ ଆସିଥିଲେ। ନହେଲେ ସେ ଯଦି କହିଥାନ୍ତି ପୁଣ୍ୟର ଫଳ ଭୋଗ କରିବା ପାଇଁ, ପୁଣ୍ୟର ଫଳ ଅନେଇତ ରହିଛି, ଏତେ ରହିଥିଲା ଅନନ୍ତ ବୋଲି କହୁଥିଲେ, ଏତେ ରହିଛି ତାଙ୍କ ପୁଣ୍ୟର ଫଳ। କିନ୍ତୁ ସେ ପୁଣ୍ୟର ଫଳ ଯଦି ଭୋଗ କରିଥାନ୍ତେ, ସେ ଭୌତିକ ଜଗତରେ ଘୁରି ବୁଲୁଥାନ୍ତେ, କିଣେ ପୁଣ୍ୟ ମର୍ତ୍ତେ ଲୋକଙ୍କୁ ବିଶନ୍ତି। ପୁଣ୍ୟକର୍ମର ଯେତେବେଳେ ଶେଷ ହୋଇଯିବ, ତେବେ ସେମାନେ ପୁଣି ପୃଥିବୀ ପୃଷ୍ଠକୁ ଆସିବେ, ଏ ଭୌତିକ ଜଗତରେ ଘୁରି ବୁଲିବେ। ଆ ବ୍ରହ୍ମ ଭୁବନ ଲୋକ ପୁନରାବର୍ତ୍ତିନ ଅର୍ଜୁନ, ବ୍ରହ୍ମଲୋକଠାରୁ ଆରମ୍ଭ କରି ସବୁଠାରେ ଏଇ ପୁନରାବୃତ୍ତି ରହିଛି। କିନ୍ତୁ ଆଜି ସେ ଯେଉଁ କହିଲେ ମୁଁ ପାପକର୍ମ ଫଳ ପ୍ରଥମେ ଭୋଗ କରିବି, କାହିଁକି ନା ପୁଣ୍ୟକର୍ମର ଫଳ ଭୋଗ କରୁଥିଲା ବେଳେ ତାଙ୍କର ଭୟ ରହିଥିବ, ଏ ପାପକର୍ମ ମୋତେ ଭୋଗ କରିବାକୁ ପଡ଼ିବ, ଭୋଗ କରିବାକୁ ଏ ଭୟଟା ରହିଥିବ। ତେଣୁ ସେ ପ୍ରଥମେ ଚାହିଁଲେ ପାପକର୍ମ ଫଳ ଭୋଗ କରିବା ପାଇଁ। ତେଣୁ ସେ କୃପଳା ସେ ଯେତେବେଳେ ଆସିଥିଲେ, ଏଇ ସେ ଭଗବାନ କୃପା ପ୍ରାପ୍ତ ହେଲେ, ଅନେକ କାର୍ଯ୍ୟ କରିଛନ୍ତି, ପୁଣ୍ୟ କାର୍ଯ୍ୟ କରିଛନ୍ତି। ଏବଂ ମୁଖ୍ୟ ହେଉଛି କ'ଣ ନା, ସେ ଯେଉଁ ଏଇଟା ଆମର ଭାଗବତ ବର୍ଣ୍ଣନା କରାଯାଏ ନାହିଁ, ଏଇଟା ଜଣେ ଆଚାର୍ଯ୍ୟ କହିଛନ୍ତି, ସେ ଜଣେ ବ୍ରାହ୍ମଣ ତାଙ୍କୁ ଯେଉଁ ସବୁ ବିଭିନ୍ନ ପ୍ରକାର ଦାନ କରୁଥିଲେ, ଜଣେ ବ୍ରାହ୍ମଣ ତାଙ୍କୁ ପ୍ରାର୍ଥନା କରିଥିଲେ ଗୋଟେ ମନ୍ଦିର ନିର୍ମାଣ ପାଇଁ, ଏବଂ ସେ ମନ୍ଦିରରେ ଏ ଶାସ୍ତ୍ର ସବୁ ରଖିକରି ଯେଉଁମାନେ ଯିବେ ପାଠ ପଢ଼ିବେ, ସେ ଶାସ୍ତ୍ର ପଢ଼ିବେ, ତେଣୁ ସେଇଟାକୁ ସେ ଦାନ ପ୍ରଦାନ କରିଥିଲେ। ସେ ବ୍ରାହ୍ମଣ ତାଙ୍କୁ ଆଶୀର୍ବାଦ ଦେଇଥିଲେ ଯେ ତୁମେ ଭଗବାନ ଦର୍ଶନ କରିବ। ତେଣୁ ସେ ବ୍ରାହ୍ମଣଙ୍କର କୃପାରୁ ଆଶୀର୍ବାଦରୁ ସେ ଚିନ୍ତା କରୁଥିଲେ କେବେ ମୁଁ ଭଗବାନ ଦର୍ଶନ କରିବି। ତେଣୁ ଆଜି ଭଗବାନ ଦର୍ଶନ କରିକରି ସ୍ତୁତି କରିକରି ଭଗବାନଙ୍କଠାରୁ ଆଜ୍ଞା ନେବା ସମୟରେ ଭଗବାନ କହୁଛନ୍ତି, ଯାହା ଭଗବାନ୍ତେ ମାଂ ପ୍ରାପ୍ସି, ଭଗର ଅନ୍ତରେ ମୋତେ ପ୍ରାପ୍ତ ହେବ, ଏଭଳି ଭାବରେ କଥା। ତେଣୁ କେତେ ତାଙ୍କର ଆନନ୍ଦ ନ ହେଉଥିବ, ସ୍ୱର୍ଗଲୋକକୁ ଗଲାବେଳେ ଗଲେ ମଧ୍ୟ ସ୍ୱର୍ଗଲୋକରେ ଏଭଳି ସବୁ ଐଶ୍ୱର୍ଯ୍ୟ ରହିଛି, ସ୍ୱର୍ଗଲୋକ ଐଶ୍ୱର୍ଯ୍ୟରେ ଏ ବ୍ୟବସାୟତ୍ମକ ବୁଦ୍ଧି ହୁଏ ନାହିଁ, ଭଗବାନ ପ୍ରତି ଯଦିଓ ପୂଜା କରନ୍ତି କିନ୍ତୁ ବ୍ୟବସାୟତ୍ମକ ବୁଦ୍ଧି ହୁଏ ନାହିଁ। ଭଗବତ ଗୀତାରେ ଭଗବାନ କହୁଛନ୍ତି ଭୋଗେଶ୍ୱର୍ଯ୍ୟ ପ୍ରସକ୍ତାନାଂ ତୟା ଉପହୃତ ଚେତସାମ, ବ୍ୟବସାୟତ୍ମକ ବୁଦ୍ଧି ସମାଧୌ ନ ବିଧିହତେ, ଭଗବାନଙ୍କ ଭଜନରେ ମନଟା କ'ଣ ସ୍ଥିର ହେବ ନାହିଁ, କାରଣ ଏତେ ଭୋଗ ରହିଛି, ଅନେକ ପ୍ରକାର ଭୋଗ ରହିଛି, ହେବ ନାହିଁ, କିନ୍ତୁ ଆଙ୍କର ସ୍ଥିର ରହିବ, କାରଣ ଭଗବାନ କହିଦେଇଛନ୍ତି, ଭଗବାନ କହିଛନ୍ତି ତୁମେ ମୋତେ ପ୍ରାପ୍ତ ହେବ। ତେଣୁ ସେ ଚିନ୍ତା କରୁଥିବେ କେବେ ଏଇ ଭୋଗ ଶେଷ ହେବ, କେବେ ମୁଁ ଭଗବାନଙ୍କ ଧାମକୁ ଯିବି, ଏଇଭଳି ଭଗବାନ ତ କୃପା କରିଛନ୍ତି। ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି, ବିମାନେ ବି ଅଗ୍ରେ ଶ୍ରେଷ୍ଠମ, ଶ୍ରେଷ୍ଠ ବିମାନ କେଉଁଠୁ ଆସିଲା, ଭଗବାନ ପ୍ରଦାନ କଲେ, ଏ ଯେଉଁ ଶରୀର ପ୍ରାପ୍ତ ହେଲେ କେଉଁଠୁ ସେ ଆସିଲା, ସେ ତ ଏଣ୍ଡୁଅ ଶରୀରରେ ଥିଲେ ବା ଝିଟିପିଟି ଶରୀରରେ ଥିଲେ, ଏଭଳି ଦିବ୍ୟ ଶରୀର କେମିତି ପ୍ରାପ୍ତ ହେଲେ, ଦେବଲୋକ ଦେବତା ଗୋଟେ ଶ୍ରେଷ୍ଠ ଦେବତା ଶରୀର ପ୍ରାପ୍ତ ହେଲେ କେଉଁଠୁ ପ୍ରାପ୍ତ ହେଲେ, କେଉଁଠୁ ସେ ଶରୀର ଆସିଲା, ଏ ଭଗବାନଙ୍କ ଏଇଭଳି ଭାବରେ ଶକ୍ତି ରହିଛି। ତେଣୁ ଏଇଟା ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ବୁଝିପାରିବେନି, ସେମାନଙ୍କ ଏସବୁ ମନଗଢ଼ା ଜିନିଷ, କିନ୍ତୁ ଭକ୍ତମାନେ ଏଇଟା ବୁଝିବେ। ତେଣୁ ବିମାନ ବି ଅଗ୍ରେ କହିଲେ ଶ୍ରେଷ୍ଠମ, ଗୋଟେ ଶ୍ରେଷ୍ଠ ବିମାନ ତାକୁ ପ୍ରଦାନ କରାଗଲା, ଗୋଟେ ବିମାନ ପ୍ରଦାନ କରାଗଲା, ସେ ବିମାନରେ ସେ ଯିବେ। ଏବଂ ଭଗବଦୀୟତ୍ୱାତ୍ ପଶ୍ଚତାଂ ନୃଣାଂ ଆଶ୍ଚର୍ଯ୍ୟଣ ସର୍ବଲୋକେ, ସେ ସବୁ ଭଗବାନ ସେଇଟା ପ୍ରଦାନ କରୁଛନ୍ତି, ସେଠି ବହୁତ ଯାଦବମାନେ ଅନ୍ୟମାନେ ସବୁ ଉପସ୍ଥିତ ସେ ରହିଛନ୍ତି, ଏ ଲୀଳା ସବୁ ଦେଖୁଛନ୍ତି, କାରଣ ଆପରେ ଭଗବାନ ତାଙ୍କର ଶିକ୍ଷା ଦେବେ, ଭଗବାନ ଶିକ୍ଷା ଦେବେ, ସେମାନେ ସବୁ ଦେଖୁଛନ୍ତି। ପଶ୍ଚତାଂ ନୃଣାଂ ଆଶ୍ଚର୍ଯ୍ୟଣ ସର୍ବଲୋକେ, ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ଏଭଳି ମୃଗ ଥିଲେ, ଏଭଳି ହେଲା, ଏଭଳି ହେଲା, ଏଭଳି ହେଲା, ସବୁ ଚିନ୍ତା କରୁଛନ୍ତି, ଆଶ୍ଚର୍ଯ୍ୟ ହେଉଛନ୍ତି। आश्चर्यजन सर्वलोक पश्यत्सु सत्सु तादृश्यापि सद्य तादृश गते। तेणु सांगे सांगे जदि जन प्रश्न करिवो काहे कि से रहिले नाही अधिक समय रहिले नाही भगवान कहिसेंदि भगवान जहाँ आज्ञा देबे सेटा आम करिवा भगवान आज्ञा अनुसार आम कार्य करिवा आम निज मन मनमुगडा कथा जदि मिसै देबा तार सेटा असुविधा होइ जइबो। भगवान आज्ञा पालन करिवा शुक्राचार्य सुक्ता कहिले आमर जीवनर सिद्धि सेतिकि रहब तब आज्ञा अनुपालन भगवान जहाँ आज्ञा देइसेंदि सेटा करिवा। आम श्रीसुमंद राधाकृंद से महाराज कहते जड़े कौते जड़े भक्त कहते यदि भगवान मत डायरेक्ट कहे तो तुम यहाँ कर तेटा कर कहल तेणु राधाकृंद महाराज कहले तेणु भगवान जो कही भगवद गीतार यहाँ कौन इनडायरेक्ट कही भगवान गीतार जहाँ कह डायरेक्ट कौन अर्जुन मध्यम आमको सब कौन शिक्षा डायरेक्ट कौन भगवान इनडायरेक्टली कहना आम कौन तुम मन में मत चिंता कर मन ना भव मत भक्त मजाजी मांग नमस्कुरु। तेणु ये भाव में आमर ये कथाटी शेष होगा परस्पर आमर कह भगवान कहे शिक्षा देवे ये शिक्षा रही शिक्षाटी को प्रदान करेंगे कारण नृग महाराज यही भाव में अनेक भूल करदे ये प्रथम तरफ ये भूल कले भूल फल भोगले तो नु अनेक भूल कर किंतु भगवान व्यवस्था रे यही भूलटी धरा पड़ा धरा पड़वर यह सब घटना है भगवान उद्देश्य हूँ कौन आ द्वारा आमको शिक्षा देवे ये ब्राह्मण संपत्ति जब आम हरण करवा के रही तार असुविधा रही सब देखापी भगवान ये लीलाटी कर पर श्लोक भगवान कह 31-44 14 श्लोक भगवान कहे शिक्षा प्रदान करेंगे मृग महाराज जीवन रू जो आम शिक्षा प्राप्त हेले से शिक्षाटी भगवान कहे। तेणु आम कथ विश्राम देवा पूर्व आम 2 मिनट भगवान नाम कीर्तन कर विश्राम देवा।